ॐ नमो भगवते वासुदेवाय श्रीमद्भागवतम दशम स्कंद षट्चाश अध्याय श्लोक 56। सरिद्वना गिरी द्रोणी सरिद्वना गिरी द्रोणी वीक्षन् कुसुमितान् द्रुमान् वीक्षन् कुसुमितान् द्रुमान् कृष्णं संस्मारयन् रेमे कृष्णं संस्मारयन् रेमे हरिदासो व्रजोकसाम् हरिदासो व्रजोकसाम् सरिद्वना गिरि द्रोणी वीक्षन् कुसुमितान् द्रुमान् कृष्णं संस्मारयन् रेमे हरिदासो व्रजोकसाम् सरिद्वना गिरि द्रोणी वीक्षन् कुसुमितान् द्रुमान् कृष्णं संस्मारयन् रेमे हरिदासो व्रजोकसाम् हरे कृष्ण पुस्तक प्रसोदन बृंद मातृवृंद हमंत को आम आम भागवत कथा को स्वागत जनाऊँ आम भागवत कथा चरण सिंह नंद ग्राम रे आज 43rd डे 44 दिन 44 तेणु भाव आज आम शुणुचे उद्धव पाखापाखि 11 मास काल रहिले 11 मास काल रही ताकु सब विभिन्न भगवान कथा एभली भाव कहिले गोपवास माने गोपी माने बुद्ध माने बुद्धा माने पिला माने समस्ते पशु पक्षी वृक्ष लता इत्यादि समस्ते समस्ते आनंद एभली रहिले विभोर हो गले कहार मनरे आ भगवान विरह जो जंत्रणा विरह जो दुख आउ कहार रहिला नाही समस्त को ये 11 मास गोटे क्षण भाया लगला आम गति काली आलोचना करते विषय तेणु ये श्लोक करीद बन गिरी द्रोणी जुआड़े गले सब चौरासिक वृंदावन चौरासिक ब्रजमंडल से मैंने सबुआड़े जा नथिले कारण मथुरा तो भगवान रही भर मथुरा तो रही तेणु से वृंदावन रे जो रही द्वादश बन बन इत्यादि रही नंदगांव इत्यादि इटी जो सरित रही सरित भगवत गीता कौन भागवत कहगला निम्न गान यथा गंगा सरित बा झरणा नदी भितर मुझे गंगा नदी एटी सरित कहले जमुना नदी बन बारटी बन रही द्वादश बन गिरी गोवर्धन गिरी इत्यादि विभिन्न समय गिरी सब रही द्रोणी उपत्यका इत्यादि वीक्षण ये सब जो जुआड़े जाऊँगी सबुआड़े बुलुंती कृष्ण का लीला ये भाव कथा सब ब्रजवासी कौन आद्धव शुणुंट उद्धव से गीत गीत आकार गान कर कुसुमितान द्रुमान वृक्ष सब जो रही बहुत सुंदर सुंदर फूल फल सब रही तेणु यह भाव कृष्ण संस्मारण रेमे भगवान को सी संस्मारण से स्मरण करदे ये हूँ महाभागवत ये महाभागवत किए जहाँ को देखिले आम कृष्ण को स्मरण करवा सी हूँ महाभागवत तेणु यही भाव से रेमे ସେ ଖାଲି ଯେ ଅନ୍ୟମାନଙ୍କୁ ଆନନ୍ଦ ଦେଉଥିଲେ ନିଜେ ବହୁତ କଷ୍ଟରେ ରହୁଥିଲେ ତାହା ନୁହଁ, ସିଏ ମଧ୍ୟ ନିଜେ ମଧ୍ୟ ଆନନ୍ଦିତ ହେଉଥିଲେ। କୃଷ୍ଣ ସଂସ୍ମାରନ ରେମି, ଏଇଭଳି ଭାବରେ ଆନନ୍ଦିତ ହେଉଥିଲେ ସମସ୍ତେ, ସମସ୍ତ ବ୍ରଜବାସୀମାନେ। ହରିଦାସ ବ୍ରଜୋକ ସାମ, ହରିଦାସ ଭାଗବତମରେ ତିନି ଜଣ ହରିଦାସଙ୍କର କଥା କୁହାଯାଇଛି, ତେଣୁ ଏଠି ତାଙ୍କୁ ହରିଦାସ କୁହାଯାଏ, ଉଦ୍ଧବଙ୍କୁ ହରିଦାସ କୁହାଯାଇଛି। ଆଉ ଅନ୍ୟ ସ୍ଥାନମାନଙ୍କରେ ସମସ୍କନ୍ଦ ଏକୋଇଶ ଅଧ୍ୟାୟରେ ଗୋପୀମାନେ ହରିଦାସ ବର୍ଜ୍ୟ ବୋଲି କହିଛନ୍ତି ଗୋବର୍ଦ୍ଧନଙ୍କୁ। ହନ୍ତା ମଦ୍ରିର ବଳା ହରିଦାସ ବର୍ଜ୍ୟ ଯଦି ରାମକୃଷ୍ଣ ଚରଣ ସ୍ମର୍ଶ ପ୍ରମୋଦ, ସମସ୍କନ୍ଦ ଏକୋଇଶ ଅଧ୍ୟାୟରେ ଗୋପୀମାନେ ଏହିଭଳି ଭାବରେ ହରିଦାସମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ପ୍ରକୃତି ଗୋପୀମାନେ, ଏଇଟା କହିବେ ଆମେ ଉଦ୍ଧବଙ୍କୁ ଶୁଣିବା। ଉଦ୍ଧବ ତାଙ୍କୁ ପ୍ରାର୍ଥନା ତାଙ୍କୁ ପ୍ରଣାମ କରିବେ, ପାଞ୍ଚଟି ଶ୍ଳୋକରେ ତାଙ୍କର ଯେଉଁ କୀର୍ତ୍ତି ତାଙ୍କର ମହାତ୍ମ୍ୟ ତାଙ୍କର ମହିମା ଗାନ କରିବେ ଉଦ୍ଧବ। ଉଦ୍ଧବ ଯିଏ କହୁଛି ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି, ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ଅତ୍ୟନ୍ତ ଜ୍ଞାନୀ ବ୍ୟକ୍ତି, ସବୁ ପ୍ରକାର ତାଙ୍କର ସବୁକିଛି ସବୁ ଉତ୍ତମ ସ୍ଥିତିରେ ସବୁ ରହିଛି, ସିଏ ଗୋପୀମାନଙ୍କୁ ତାଙ୍କୁ କହିବେ ଶ୍ରେଷ୍ଠ ବୋଲି। ତାଙ୍କର ଖାଲି ଶ୍ରେଷ୍ଠ ବୋଲି କହିବେ ନାହିଁ, ତାଙ୍କର ପାଦ ଧୂଳିକୁ କାମନା କରିବେ, ଆମେ ଶୁଣିବା। ତେଣୁ ସେଇ ଗୋପୀମାନେ କହୁଛନ୍ତି ଶ୍ରେଷ୍ଠ ହରିଦାସମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ହରିଦାସ ବର୍ଜ୍ୟ ଏ ଗୋବର୍ଦ୍ଧନ। ଏବଂ ଅନ୍ୟ ସ୍ଥାନ ଦଶମ ସ୍କନ୍ଧ ପରେ ଚଉସ୍ତରୀ ପଞ୍ଚସ୍ତରୀ ଅଧ୍ୟାୟ ସବୁ ବର୍ଣ୍ଣନା କରାଯାଇଛି। ଯୁଧିଷ୍ଠିର ମହାରାଜ ହେଉଛନ୍ତି ହରିଦାସ, ହରିଦାସ ଭଗବାନଙ୍କର ଭକ୍ତମାନଙ୍କ ଭିତରେ ଏଇ ତିନି ଜଣଙ୍କର ନାମ ନିଆଯାଇଛି ଭାଗବତମରେ ହରିଦାସ। ତେଣୁ ଏଠି କୁହାଗଲା ହରିଦାସ ବ୍ରଜୁକ ସାମ, ବ୍ରଜୁକ ସାମ କହିଲେ ବ୍ରଜର ଯେତେ ସବୁ ରହିଛନ୍ତି ବ୍ରଜବାସୀମାନେ, ଏମିତିକି ପଶୁପକ୍ଷୀ ବୃକ୍ଷଲତା ସମସ୍ତେ ବ୍ରଜୁକ ସାମ, ସମସ୍ତଙ୍କୁ ଆନନ୍ଦ ପ୍ରଦାନ କଲେ। ଆମେ ଗତକାଲି କହୁଥିଲେ ସମସ୍ତେ ସେସବୁ ଆନନ୍ଦରେ ବିଭୋର ହୋଇଗଲେ, ତାଙ୍କୁ ଗୋଟିଏ କ୍ଷଣ ଭଳି ଲାଗିଲା, ଏଗାର ମାସ ଗୋଟିଏ କ୍ଷଣ ଭଳି ଲାଗିଲା। ତେଣୁ ଭଗବାନଙ୍କ ଲୀଳା ସବୁ ଆମେ ଗତକାଲି ଆଲୋଚନା କରିଥିଲେ। ତେଣୁ ଯାହା ବି ହେଉ, ଏଠି ବିଶ୍ୱନାଥ ଚକୁର ଠାକୁର କହୁଛନ୍ତି ଶ୍ଳୋକର ଭାଷ୍ୟରେ ଯେ କ୍ଷଣ ପ୍ରାୟ ପ୍ରାୟଣୀ ଇତି ଉଦ୍ଧବସ୍ୟା ଉଦ୍ଧବସ୍ୟା ଅନ୍ୱର୍ଥ ନାମ ତ୍ୱା ଭଗବତାପି ଆନନ୍ଦତ୍ୱା ଆନନ୍ଦତୃତ୍ୱ ସ୍ୱଶକ୍ତ୍ୟାର୍ପଣିଆ ଚେତି, ଯେମିତି ଭଗବାନଙ୍କର ଅର୍ପଣ ଶକ୍ତି ଅର୍ପଣ ନ କଲେ ଜଣେ ଏହିସବୁ କାର୍ଯ୍ୟ କରିପାରିବ ନାହିଁ। ଭଗବାନଙ୍କର ଶକ୍ତି ଅର୍ପିତ ହୋଇଛି ଉଦ୍ଧବ ପାଖରେ, ତେଣୁ ସିଏ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରୁଛନ୍ତି, ଆନନ୍ଦ ପ୍ରଦାନ କରୁଛନ୍ତି। ଉଦ୍ଧବ ଶବ୍ଦର ଅର୍ଥ ହେଉଛି ଉତ୍ସବ, ସମସ୍ତଙ୍କ ପାଇଁ ଉତ୍ସବ ଲାଗିକି ରହିଛି। ଏଗାର ମାସ କୁଆଡ଼େ ପଳେଇଲା ସେ ଜାଣିପାରିଲେ ନାହିଁ, ଗୋଟେ କ୍ଷଣ ଭଳିଆ ଲାଗିଲା ସମସ୍ତଙ୍କୁ। ତେଣୁ ଉଦ୍ଧବ କୃଷ୍ଣ ତାଙ୍କୁ ଶକ୍ତି ପ୍ରଦାନ କରିଛନ୍ତି, ଭାଗବତ ଆମର ଚୈତନ୍ୟ ଚରିତ୍ରାମୃତ କୁହାଯାଇଛି। ଏଇ ଯେଉଁ କଳିଯୁଗର ଯୁଗ ଧର୍ମ ହେଉଛି ଭଗବାନ ନାମ କୀର୍ତ୍ତନ, କୃଷ୍ଣ ଶକ୍ତି ବିନା ନୁହେଁ ତାର ପ୍ରବର୍ତ୍ତନ। କୃଷ୍ଣଙ୍କର ଶକ୍ତି ବିନା କେହି ଭଗବାନଙ୍କ ନାମକୁ ପ୍ରଚାର କରିପାରିବେ ନାହିଁ, ବା ଭଗବାନ କଥାକୁ ପ୍ରଚାର କରିପାରିବେ ନାହିଁ। ତେଣୁ ଏଇଥିରୁ ଆମେ ଜାଣିବା ପ୍ରଭୁପାଦ ମହାରାଜ ଭଗବାନଙ୍କ ଶକ୍ତି ପ୍ରାପ୍ତ ହୋଇଥିଲେ, ଶକ୍ତାବେଶ ଅବତାର ସାରା ପୃଥିବୀରେ ଭଗବାନ ନାମକୁ ପ୍ରଚାର କଲେ। ତେଣୁ ଏଗାର ମାସ କାଳ ଗୋଟିଏ କ୍ଷଣ ବୋଲି ଚାଲିଗଲା, ବିତିଗଲା ତାଙ୍କର। ସୁଦର୍ଶ୍ୱାମୀ କହୁଛନ୍ତି ସରିତ ବନଗିରି ଆଦିଷୁ ପ୍ରତ୍ୟେକ ଶ୍ରୀକୃଷ୍ଣଙ୍କ ଲୀଳା ସମ୍ପ୍ରଶ୍ନାଦିଭି ସଂସ୍ମାରଣ ରେମେ, ସବୁଠାରେ ଯୁଆଡ଼େ ଯାଉଥିଲେ କୃଷ୍ଣଙ୍କ ବିଷୟରେ ପ୍ରଶ୍ନ ସେ ପଚାରୁଥିଲେ। ସମ୍ପ୍ରଶ୍ନାଦିଭି ଉଦ୍ଧବ ଏଠିକି ନୂଆ ପ୍ରଥମ ଥର ପାଇଁ ଆସିଛନ୍ତି ବୃନ୍ଦାବନକୁ, ତେଣୁ ଏଠି ସବୁ ବିଭିନ୍ନ ସ୍ଥାନର ଲୀଳାକୁ ସବୁ ବ୍ରଜବାସୀମାନେ କହୁଥିଲେ। ଏହିଭଳି ଭାବରେ ସମ୍ପ୍ରଶ୍ନାଦିଭି ସଂସ୍ମାରଣ, ସେଇମାନେ ତାଙ୍କରି କଥା କହିକିରି କୃଷ୍ଣଙ୍କ କଥା କହିକି ସେମାନେ ମଧ୍ୟ ସ୍ମରଣ କରୁଥିଲେ କୃଷ୍ଣଙ୍କୁ। ଏହିଭଳି ଭାବରେ ରେମେ ଆନନ୍ଦିତ ହେଉଥିଲେ। ସନାତନ ଗୋସ୍ୱାମୀ କହୁଛନ୍ତି ସତୁ ତେଷାଂ ସଙ୍ଗେନ ଶ୍ରୀ ବୃନ୍ଦାବନ ପରିଭ୍ରମଣ ପରମ ସୁଖୀ ବଭୁବ ଇତ୍ୟାହ। ତେଣୁ ଏ ଉଦ୍ଧବ ସେମାନଙ୍କ ସାଙ୍ଗରେ ବୃନ୍ଦାବନ ପରିଭ୍ରମଣ କରୁଥିଲେ, ବୃନ୍ଦାବନ ରମ୍ୟ ସ୍ଥାନ, ବୃନ୍ଦାବନକୁ ପରିଭ୍ରମଣ କରୁଥିଲେ ପରମ ସୁଖୀ ବଭୁବ। ସମସ୍ତେ ଆନନ୍ଦିତ ବହୁତ ସୁଖ ପ୍ରାପ୍ତ ହେଉଥିଲେ ଏବଂ ଯଦା କଦାପି ଭଗବତ ପ୍ରିୟଜନ ସଙ୍ଗେନ ତ ଲୀଳାସ୍ଥଳ ଦର୍ଶନସ୍ୟ ପରମାନନ୍ଦ କରିଥିବା ମହାତ୍ମ୍ୟ ବିଶେଷୁ ବି ଦର୍ଶିତ ତେଣୁ ବୃନ୍ଦାବନରେ ପରିକ୍ରମା କରିବା ଯେତେବେଳେ ଆମେ ବି ଯଦି ପରିକ୍ରମା କରିବା ଭଗବତ ପ୍ରିୟଜନ ସଙ୍ଗେନ ତ ଲୀଳାସ୍ଥଳ ଦର୍ଶନସ୍ୟ ଭଗବାନଙ୍କ ପ୍ରିୟ ବ୍ୟକ୍ତିଙ୍କ ସହିତ ଏଇ ଲୀଳାସ୍ଥଳକୁ ଦର୍ଶନ କରିବା କଥା ଏଇଟା ହେଉଛି ପରମାନନ୍ଦ କାରିତ୍ୱା ଏଇଟା ଆନନ୍ଦ ପ୍ରଦାନ କରିବା ଆମେ ନିଜେ ନିଜେ ବୁଲିଲେ କ'ଣ ହେବ ଭଗବାନଙ୍କର ପ୍ରିୟଜନ ସିଏ ଯେତେବେଳେ ଯିବେ ତାଙ୍କ ସହ ଆମେ ଶୁଣୁଛେ ଦେଖୁଛେ ନିତ୍ୟାନନ୍ଦ ପ୍ରଭୁ ସବୁଆଡ଼େ ବୁଲିଲେ ସନ୍ନ୍ୟାସୀଙ୍କ ସାଙ୍ଗରେ ବିଭିନ୍ନ ସ୍ଥାନ ସବୁ ତୀର୍ଥ ଭ୍ରମଣ କଲେ ସେଇଭଳି ଭାବରେ ସବୁ ରହିଛି ଏଇଭଳି ଭାବରେ ଭଗବାନଙ୍କ ପ୍ରିୟଜନଙ୍କ ସହିତ ଏହିସବୁ ଲୀଳାସ୍ଥଳୀକୁ ପ୍ରଦର୍ଶନ କରିବା କଥା ମହାତ୍ମ୍ୟ ବିଶେଷ ବି ଦର୍ଶିତ ଏ ହେଉଛି ମହାତ୍ମ୍ୟ ଏଇଟା ହେଉଛି ବିଶେଷ ମହାତ୍ମ୍ୟ ଲୀଳା ଦର୍ଶନ ମହାତ୍ମ୍ୟ ହେଉଛି ଏହିଭଳି ଭାବରେ ଭଗବାନଙ୍କର ପ୍ରିୟଜନଙ୍କ ସହିତ ଏହିସବୁ ସ୍ଥାନ ବୁଲିବା କଥା ତେଣୁ ଯେଉଁ ଭଗବାନ ଯେଉଁ ସନ୍ଦେଶ ଦେଇଥିଲେ 10:47-21 କୁହାଯାଇଛି ଭବତୀନାଂ ବିୟୋଗମେ ଇତ୍ୟାଦି ତ ସନ୍ଦେଶସ୍ୟ ଯଥାର୍ଥତା ସ୍ମାରୟନ୍ ଯେଉଁ ଭଗବାନ କହିଲେ କୋ 28-37 28 ଯେଉଁ କହିଲେ ତୁମର ମୋ ସହିତ କେବେ ହେଲେ ବିୟୋଗ ନାହିଁ ଏ ପ୍ରଥମ ସନ୍ଦେଶ ଥିଲା ଏଇଟା ଭବତୀନାଂ ବିୟୋଗମେ ନାସ୍ତି ତୁମ ସହିତ ମୋର ବିୟୋଗ ନାହିଁ ଏଇ ଯେଉଁ କଥାଟି କହିଥିଲେ ଆଜି ସମସ୍ତ ବ୍ରଜବାସୀମାନେ ସେଇଟାକୁ ଅନୁଭବ କଲେ ପ୍ରକୃତରେ କୃଷ୍ଣ ଏଇଟାରେ ଅଛନ୍ତି ଏହିଭଳି ଭାବରେ ସେମାନେ ଆନନ୍ଦିତ ହେଲେ ତେଣୁ 57 କୁହାଯାଉଛି ଦୃଷ୍ଟେବ ମାଆଦି ଗୋପୀନାମ କୃଷ୍ଣାବେଶାତ୍ମ ବିକଳ୍ପ ଉଦ୍ଧବ ପରମ ପ୍ରୀତସ୍ଥା ନମସ୍ୱନ୍ ଇଦମ୍ ଜଗଉ 5 ଗୋପୀମାନଙ୍କର ମହିମାକୁ ଗାନ କରିବେ ତେଣୁ ଦୃଷ୍ଟେବ ଆଦି ଗୋପୀନାମ ଏହିଭଳି ଭାବରେ ଗୋପୀମାନଙ୍କର କୃଷ୍ଣ ଆବେଶାତ୍ମ ବିକଳ୍ପ କୃଷ୍ଣଙ୍କ ପ୍ରତି ଯେଉଁ ଆବେଶ ରହିଛି ଭଗବାନ ମନଟା ଭଗବାନ ପାଖରେ ଆବେଶ ହୋଇଯାଇଛି ଯାହାକି ଭଗବତ ଗୀତାରେ ଭଗବାନ କହିଲେ ଏଇଠୁ ଶ୍ରେଷ୍ଠ ସ୍ଥିତି ହେଉଛି ଏଇଟା ମୟୈବ ମନ ଆଦସ୍ତ ମୟି ବୁଦ୍ଧି ନିବେଶୟ ନିବେଶିଷି ମୟୈବ ଅତ ଉର୍ଦ୍ଧଂ ନ ସଂଶୟ ମନ ଏବଂ ବୁଦ୍ଧିକୁ ଯଦି ଭଗବାନ ପାଖରେ ଲଗେଇଦେବା ଆଠାର ଉନ୍ନତ କିଛି ସ୍ଥିତି ନାହିଁ ଆଜି ଉଦ୍ଧବ ଗୋପୀମାନଙ୍କର ଏଇ ଅବସ୍ଥାକୁ ଦର୍ଶନ କଲେ ଦୃଷ୍ଟି ଏବଂ ଆଦି ଗୋପୀନା କୃଷ୍ଣ ବେଶାତ୍ମ ବିକଳ୍ପ କୃଷ୍ଣଙ୍କ ପ୍ରତି ଆବେଶ ହୋଇକରି କିଭଳି ଭାବରେ ସେମାନେ ପାଗଳ ଭଳି ହେଉଥିଲେ ରାଧାରାଣୀ କିଭଳି 10 ଯେଉଁ ରହିଛି ଚିତ୍ର ଜଳ୍ପ କୁହାଯାଏ ଇଏ ହେଉଛି କ'ଣ ଦିବ୍ୟ ଉନ୍ମାଦ ଦିବ୍ୟ ଉନ୍ମାଦ ଭାବ ମହାଭାବ ସ୍ତରର କଥା ଏଇଟାକୁ ଦେଖିଲେ ଗୋପୀମାନଙ୍କ ଅବସ୍ଥାକୁ ଦେଖିଲେ ଏସବୁ ଦେଖି ଉଦ୍ଧବ ପରମ ପ୍ରୀତ ଉଦ୍ଧବ ବହୁତ ଆନନ୍ଦିତ ହୋଇକରି ଏତେ ଆନନ୍ଦିତ ହୋଇଗଲେ ନମସ୍ୟନ୍ ଇଦମ୍ ଜଗଉ ତାଙ୍କୁ ନମସ୍କାର କରିକି ତାଙ୍କୁ ପ୍ରଣାମ କରୁଛନ୍ତି ତାଙ୍କୁ ନମସ୍ୟନ୍ ଇଦମ୍ ଜଗଉ ଏହିଭଳି ଭାବରେ ଉଚ୍ଚସ୍ୱରରେ ତାଙ୍କର ଗୁଣଗାନ କରୁଛନ୍ତି ଗୋପୀମାନଙ୍କର ଗୁଣଗାନ କରୁଛନ୍ତି ଉଦ୍ଧବ ଏଥିରୁ ଆମେ ଜାଣିବା ଗୋପୀମାନଙ୍କର ସ୍ଥିତି କେତେ ଉନ୍ନତ ସ୍ଥିତିରେ ଥିଲେ ସିଏ ତେଣୁ ଏଠି କୁହାଯାଉଛି ସତ୍ୟମନ ଶ୍ଳୋକରେ ସୁଦର୍ଶ୍ୱାମୀ କହୁଛନ୍ତି ଉତ୍ତମସ୍ୟା ଆତ୍ମନୋ ଗୋପସ୍ତ୍ରୀ ନମସ୍କୃତି ଅନ୍ୟାୟ ନ ଭବତି ଇତି ଦର୍ଶୟିତୁ ତାସଂ ମହତ୍ତ୍ୱଂ ପଞ୍ଚଭି ଜଗଉ ଇଏ ହେଉଛନ୍ତି ଉଦ୍ଧବ ହେଉଛନ୍ତି କ୍ଷତ୍ରିୟ ବଂଶରେ ଗୋପୀମାନେ ହେଉଛନ୍ତି ବୈଶ୍ୟ ନିମ୍ନ ସ୍ତରର କିନ୍ତୁ ତଥାପି ତାଙ୍କୁ ନମସ୍କାର କରିବାଟା ଅନ୍ୟାୟ ହେବ ନାହିଁ ଏଇଟାକୁ ଦେଖାଉଛନ୍ତି ସୁଦର୍ଶ୍ୱାମୀ କହୁଛନ୍ତି ଏଇଟାକୁ ଦେଖିବା ପାଇଁ ତା ସଂ ମହତ୍ତ୍ୱଂ ପଞ୍ଚଭି ତାଙ୍କର ମହତ୍ତ୍ୱ 5 ଆମେ ଶୁଣିବା 58-62 5 ରହିଛି ତାଙ୍କର ମହାତ୍ମ୍ୟ ଗୋପୀମାନଙ୍କର କେତେ ସ୍ଥିତି କିଭଳି ଭାବରେ ଏଇଟାକୁ ଆମେ ଶୁଣିବା ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ କୃଷ୍ଣ ଏବଂ କୃଷ୍ଣ ଆବେଶମାତ୍ମନ ମନସ୍ୱ ବିକଳ୍ପ ଦିବ୍ୟ ଉନ୍ମାଦ ଆଦି ଯତ୍ର ଆ ସବୁ ବର୍ଣ୍ଣନା କରାଯାଇଛି ପୂର୍ବରୁ ଦିବ୍ୟ ଉନ୍ମାଦ ରାଧାରାଣୀଙ୍କର ଯେଉଁ 10 ଏ ଚିତ୍ରଜଳ୍ପ ଚିତ୍ରଜଳ୍ପ କୁହାଯାଉଛି ବିଭିନ୍ନ ପ୍ରକାର ଜଳ୍ପ ସବୁ ରହିଛି ଏସବୁ ଦିବ୍ୟ ଉନ୍ମାଦର କଥା ମହାଭାବର କଥା ନମସ୍ୟନ୍ ଇଦଂ ନମସ୍କାର ମନ୍ତ୍ରମିବ ଜଗାଉ उच्चै रुचारयामास, उच्च स्वर उच्चारण कले, उच्च स्वर गीत गान कले, विमान कर महात्म्य को नमस्यन इधर नमस्कार मंत्र में क्षत्रिय जातेरपि स्वस्य गोपस्त्री नमस्कृत्यान अन्याय न भवति इति दर्शयितुम इति श्री चरण श्रीधर स्वामी मत सकता कही विश्वनाथ कवि ठाकुर से उद्धार कर तेणु जो प्रणाम कर जो रही उद्धव एत उन्नत स्थित थे जापारे गोपी मान हो उन्नत स्थितर तेणु ताक देख सी आनंदित होती ये हूँ जो मैंने प्रकृति में उत्तम स्थित अच्छा लक्षण हूँ यहाँ गुणाधिकान मुदम लिप्से अनुक्रोशम गुण अनुक्रोशम गुणाधिकान मुदम लिप्से अनुक्रोशम गुणाधमात मैत्री सामनत अनुच्छेन न तापे अभूयते चतुर्थ स्कंद अष्टम अध्याय नारद मुनि श्लोक कही ध्रुव को जो मैंने आमर उन्नत स्तर स्थिति अच्छा उन्नत स्थित देखने आम आनंदित हवा गुणाधिकान मुदम लिप्से अनुक्रोशम गुणाधमात जो मैंने आम ठीक निम्न स्तर अच्छा देखने कृपा करवा एवं जो मैंने आम समान स्थित रही देखिले मैत्री सहित मैत्री स्थापन करवा यहाँ हूँ कले आम तापर त्रितापर दग्धभूत हवा ना कि आमर बद्ध जीव ठीक ओरटा हुए प्रभुपाद महाराज भावार्थ कहते एनवी डिराइजन एंड प्राइड दे आर दि थ्री कजेस ऑफ मटेरियल ट्रिबुलेसन आमर जो मैंने उन्नत स्थित अच्छा देखिले आम आनंदित हवा पर आम ईर्षा करुचे एनवी आसे आमर ए ये कौन स्तर चलला आम सहित जो मैंने निम्न स्तर निम्न स्तर अच्छा डिराइजन थटा परिहास कर कृपा करिया परिवर्तन तंग थट्टा परिहास करिवे एवं आम सहित जो मैंने सामान स्थित अच्छा देखिले प्राइड गर्व करिवे तेनाली भाव में आम त्रिता भाव दग्धीभूत होचे जदि आम यही भाव में रहा नारद मुनि अनुसार आम आनंदित रहा आम दुख हम ना तेणु आज ये आमर उद्धव केते उन्नत स्थित अच्छा तेणु सी देखिले उन्नत स्थित अच्छा गोपी मैंने तेणु देखिए आनंदित हेले प्रशंसा कले गीत गान करेंगे भगवान से पठे थे उद्धव को उद्धव को जो पठेबार यथार्थता रही है ये आसला पांच टी श्लोक गुणगान करेंगे आम आज गोटे श्लोक पाठ करवा गड़े गड़ी पड़ेगली तेणु ये श्लोक आरंभ है पांच टी श्लोक जो रही हाँ ये सीधर स्वामी कहते जग उच्च सुस्वर कीर्तमास बहुत सुंदर स्वर से कीर्तन कर उच्च स्वर से बहुत सुंदर स्वर मानने बहुत राग रागिणी इत्यादि जो रही विभिन्न रागरे गान कर छंदे कूत कौन पर परम प्रीत बहुत आनंदित से जाए उद्धव हाँ आम कह जीवन में यह आनंद से प्राप्त हो नज देखी देखिकी से आनंद निज ईश्वर अनुभूत पूर्व प्रेम विशेष दर्शन अत्यंत हृष्ट मन अत्य हृष्ट सन निजर ईश्वर भगवान कृष्ण प्रति अनुभूत एभली से अनुभूति आसी ना प्रथम थर पर देखिले यहाँ अनुभूत पूर्व प्रेम विशेष दर्शन आगुरी जो वर्णना कर देखिले पूर्व प्रेम विशेष दर्शन अत्यंत हृष्ट अति आनंदित होगले अति आनंदित होगले अति आनंदित होगी भाव में कह श्लोक आम ये आरंभ करवा अठावन श्लोक कहता परं तनुवृतो भुवि गोपबध्यो गोविंद एव निखिलात्मनिरूढ़ भावा वांछन्ति यद्भवभियो मुनयो वयं च किं ब्रह्म जन्मभिरनन्द कथारसस्य आरंभ हला गोपीमान महात्म्य ये जो कहे ये कहे मुझे अजाणत विचार न करके भाव कह पर आसवे कथा गोपीमान महात्म्य को विचार न करी ये भाव कही करेक्शन करेंगे पुणी आ पर आसवे सीटा कहता परं तनुकृत समस्ते आम तनु धारण करे शरीर धारण करे समस्ते पशु पक्षी कीट पतंग इत्यादि समस्ते तनु धारण करु श्रेष्ठ जो शरीर धारण श्रेष्ठ यथार्थता आंकरी पाखे रही गोपबध्यो ये गोपी मानकर गोपबधु ଏସବୁ ଗୋପମାନଙ୍କ ପତ୍ନୀମାନଙ୍କର ଗୋପପତ୍ନୀ ଗୋପବଧୂ କ'ଣ ପାଇଁ ନା ଗୋବିନ୍ଦ ଏବ ନିଖିଳାତ୍ମନିରୂଢ଼ ଭାବ ଏ ଯେଉଁ ଭାବ ଆସିଛି ମହାଭାବ ସ୍ତରର କଥା ଭାବ ସ୍ତରର କଥା ଆମେ ତ ଜାଣିନାହୁଁ କିଛି ଉନ୍ନତ ପ୍ରେମ କ'ଣ ଜିନିଷ ଜାଣିନାହୁଁ ଆଉ କ'ଣ ଆମେ ଜାଣିବା ସେଇଟା ଯେଉଁ ବର୍ଣ୍ଣନା କରାଯାଇଛି ଭକ୍ତର ସାମ ସିନ୍ଧୁରେ ଆଦୌ ଶ୍ରଦ୍ଧା ତତ ସାଧୁ ସଙ୍ଗ ତତ ଭଜନ କ୍ରିୟା ତ ଅନର୍ଥ ନିବୃତ୍ତି ତତ ନିଷ୍ଠା ଅନର୍ଥ ଆମର ବହୁତ ଅନର୍ଥ ରହିଛି ସେଥିପାଇଁ ଆମେ ଏ କୃଷ୍ଣ ପ୍ରେମ ବିଷୟରେ କିଛି ଜାଣିପାରୁନାହୁଁ ଭାଗବତ କଥାରେ ଯାଇ ଶୋଇପଡ଼ୁଛୁ ଏ କୃଷ୍ଣ ପ୍ରେମରେ ଆମେ କ'ଣ ଆମର ଅନର୍ଥ ରହିଛି ସବୁ ଆଉ କ'ଣ ତେଣୁ ଇଏ ଯେଉଁ ରହିଛି ନିଷ୍ଠା ଅଛି ଭଗବତ ରାଜ୍ୟରେ ସବୁ ବିଭିନ୍ନ ପ୍ରକାର ସ୍ତର ରହିଛି ନିଷ୍ଠା ତାପରେ ରୁଚି ତାପରେ ଆସକ୍ତି ତାପରେ ଭାବ ତାପରେ ପ୍ରେମ ତାପରେ ସ୍ନେହ ତାପରେ ମାନ ତାପରେ ପ୍ରଣୟ ତାପରେ ରାଗ ତାପରେ ରାଗ ଅନୁରାଗ ତାପରେ ଭାବ ଏ ସ୍ତରର କଥା ପାହାଡ଼ ଭଳି ରହିଛି ଉଚ୍ଚ ସ୍ଥିତିର କଥା ଆମେ ଉପତ୍ୟକା ବି ଆସିନାହୁଁ ଆମ ଉପତ୍ୟକା ଠାରୁ ଆହୁରି ଦୂରରେ ରହିଛି ଯାଇକିରି ବହୁତ ଦୂରରେ ରହିଛେ କୃଷ୍ଣ ପ୍ରେମ ରାସ୍ତାରେ ଆମେ ଆସୁନାହିଁ ଆହୁରି ପାଦ ପକେଇ ନାହିଁ ତେଣୁ ଇଏ ଯେଉଁ ଭାବସ୍ତର ରୂଢ଼ ଭାବ ବହୁତ ଉନ୍ନତ ସ୍ଥିତିର ଭାବ ମହାଭାବ ରୂଢ଼ ଭାବ ବାଞ୍ଛନ୍ତି ଯତ୍ ଭବ ବିହୋ ମୁନୟ ବୟଞ୍ଚ ଯାହାକୁ ଏହି ସ୍ଥିତିକୁ ପ୍ରାପ୍ତ ହେବା ପାଇଁ ସମସ୍ତେ ବାଞ୍ଛନା କରନ୍ତି ଯତ୍ ଭବ ବିହୋ ଭବ ବିହୋ କହିଲେ ଭବ ଭୌତିକ ସ୍ଥିତିରେ ଭୟ କରିକିରି ସମସ୍ତେ ଭୌତିକ ସ୍ଥିତି ପାଇଁ ଭୟ କରୁଛନ୍ତି ଭବ ବିହୋ ମୁନୟ ବୟଞ୍ଚ ସବୁ ମୁନିମାନେ ଏବଂ ଆମେ ମଧ୍ୟ ଉଦ୍ଧବ କହୁଛନ୍ତି ବୟଞ୍ଚ ଆମେମାନେ ମଧ୍ୟ କିଂ ବ୍ରହ୍ମ ଜନ୍ମ ବି ଅନନ୍ତ କଥା ରସସ୍ୟ ଆଉ ବ୍ରହ୍ମା ଜନ୍ମ କଥା କ'ଣ କହିବା ଅନନ୍ତ କଥା ରସସ୍ୟ ଭଗବାନ କଥାରେ କେତେ ସେମାନେ ଆନନ୍ଦିତ ହେଉଛନ୍ତି ଅନନ୍ତ କଥା କୃଷ୍ଣଙ୍କର ଲୀଳାଗାନ କରି ଚାଲୁଛନ୍ତି ସେଇଥିରେ ସେମାନେ ଆନନ୍ଦିତ ହେଉଛନ୍ତି ଅନନ୍ତ କଥା ରସସ୍ୟ ତେଣୁ ଇଏ ହେଉଛି ପ୍ରଥମ ତାଙ୍କର ଗୋପୀମାନଙ୍କର ମହାତ୍ମା ଗାନ କଲେ ଏଠାରେ ବର୍ଣ୍ଣନା କରାଯାଉଛି କ'ଣ ତାସାଂ ସର୍ବୋତ୍କୃଷ୍ଟଂ ମହାତ୍ମ୍ୟମ୍ ଆହ ପଞ୍ଚମୀ ସମସ୍ତଠାରୁ ଉତ୍କୃଷ୍ଟ ସ୍ତରରେ ସେ ଅଛନ୍ତି ତାଙ୍କର ମହାତ୍ମା ଏଇଭଳି ଭାବରେ ପାଞ୍ଚଟି ଶ୍ଳୋକରେ ବର୍ଣ୍ଣନା କରାଯିବ ଆମେ ପ୍ରଥମ ଶ୍ଳୋକଟି କହିଲେ ବର୍ତ୍ତମାନ ଏତାହା ପରଂ କେବଳ ଅନୁଭୂତ ସଫଳଂ ଜନ୍ମାନ ଆଠାରୁ ଏତାହା ପରଂ କହିଲେ ଏହି ବ୍ରଜଦେବୀଙ୍କର ଏକମାତ୍ର ଜନ୍ମ ଆଙ୍କରି ଜନ୍ମ ହିଁ କେବଳ ସଫଳ ହୋଇଛି ପରଂ ଯେମିତି ଭଗବତ ଗୀତାର ଭଗବାନ କହିଲେ ଜନ୍ମ ଲାଭ ପରପୁଂସାମ ଅନ୍ତେ ନାରାୟଣ ସ୍ମୃତି ଅନ୍ତିମ ସମୟରେ ଯଦି ଆମର ଭଗବାନଙ୍କ ସ୍ମୃତି ଆସିଗଲା ତାହେଲେ ବୁଝିବାକୁ ପଡ଼ିବ ଏ ମନୁଷ୍ୟ ଜନ୍ମର ଶ୍ରେଷ୍ଠ ଲାଭ ଏଇଟା ଜନ୍ମ ଲାଭ ପରପୁଂସାମ ତେଣୁ ଏତାହା ପରଂ କେବଳ ଅନୁଭୂତଙ୍କ ସଫଳ ଜନ୍ମାନ ଏମାନେ ଜୀବନ ଜନ୍ମ ଆଙ୍କର ସଫଳ ହୋଇଯାଇଛି ଭଗବାନ ପ୍ରତି ଏଭଳି ରୂଢ଼ ଭାବ ଆସିଛି ରୂଢ଼ ଭାବ କହିଲେ ମହାଭାବପତ୍ୟ ମହାଭାବ ସ୍ତର ଭାବର ଉର୍ଦ୍ଧ୍ୱ ସ୍ତର ହେଉଛି ମହାଭାବ ଏମାନେ ସବୁ ସେହି ସ୍ତରରେ ଅଛନ୍ତି ଯତ୍ ଇତି ଜଂ ନିରୁଢ଼ ଭାବଂ ଭବଭିଓ ମୁମୁକ୍ଷବ ଯେଉଁମାନେ ମୁମୁକ୍ଷୁ ଯେଉଁମାନେ ମୁକ୍ତି ଚାହୁଁଛନ୍ତି କ'ଣ ପାଇଁ ଚାହୁଁଛନ୍ତି ମୁକ୍ତି ନା ଭବଭିଓ ଭୌତିକ ଜଗତକୁ ଭୟ କରି ସେମାନେ ଚାହୁଁଛନ୍ତି ଆମ ଭୌତିକ ଜଗତରେ ରହିବା ନାହିଁ ମୁକ୍ତି ପାଇଯିବା କେମିତି ଯେଉଁମାନେ ମୁମୁକ୍ଷବ ଯେଉଁମାନେ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ମୁନୟ ଯଦି ଜଙ୍ଗ ନିରୁଢ଼ ଭାବ ଭବଭିଓ ମୁମୁକ୍ଷବ ଯେଉଁମାନେ ମୁମୁକ୍ଷୁ ଯେଉଁମାନେ ମୁକ୍ତି ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି ଧର୍ମ ଅର୍ଥ କାମ ମୋକ୍ଷ ଏଇ ଚାରୋଟି ରହିଛି ଧର୍ମ ଇଏ ହେଉଛି କୈତବ ଧର୍ମ ଅବଶ୍ୟ ଭଗବାନ ଯେତେବେଳେ ଆସନ୍ତି ସେ ଏଇ କୈତବ ଧର୍ମକୁ ବାଦ ଦେଇଦିଅନ୍ତି ସର୍ବଧର୍ମାନ୍ ପରିତ୍ୟଜ୍ୟ ଧର୍ମ ଅର୍ଥ କାମ ମୋକ୍ଷ ପର୍ଯ୍ୟନ୍ତ ଏଇଟା ହେଉଛି କୈତବ ଧର୍ମ ତେଣୁ ଭଗବାନ ଅନ୍ତିମରେ ଯେତେବେଳେ ଭଗବାନ ଆସିଲେ ଭଗବାନ କହିଲେ ମୁଁ ଯେତେବେଳେ ଆସେ କ'ଣ ପାଇଁ ଆସେ ନା ଧର୍ମ ସଂସ୍ଥାପନ କରେ ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ୍ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ଭଗବାନ ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି ଏବଂ ଯେଉଁମାନେ କେଉଁମାନେ ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ଯେଉଁମାନେ दुष्कृत व्यक्ति से मानू भगवान विनाश करके मंगल साधन करती अमंगल करती ना एवं धर्म स्थापन करते प्रथम कहले भगवान चतुर्थ अध्याय कहले यहाँ हाँ अंतिम कहले अर्जुन हाँ मु तुमको सबुठ श्रेष्ठ धर्म बर्तमान कौच कौन सर्वधर्म परित्यज्य अर्जुन बोझ बहु कौन कहले सर्वधर्मान ना अधर्मान परित्यज्य ना सर्वधर्मान सर्वधर्मान त्याग करी आम कौन अधर्म करवा ना कौन ना 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 सर्वधर्मान परित्यज्य माम एकं शरणं व्रज खाली माम शरणं कहगला ना माम एकं शरणं व्रज व्रज शब्द कहले भगवान सेठी आम श्रीमद गौरव महाराज कहती ब्रज शब्द कहीं कहले आउ कौन कही पार ब्रज शब्द कहार उद्देश्य हूँ ब्रजवासी मान कथा मन पड़गला से समय कुरुक्षेत्र युद्ध ब्रजवासी मान कथा मन पड़गला ब्रज शब्द व्यवहार करागला माँ एक ये हूँ सब श्रेष्ठ धर्म तेणु जो भी भगवद गीता से भागवत में आरंभ होती धर्म प्रोज्जित कैतवोत्र कैतव धर्म को सब बाद दि जाइए श्रीधर स्वामी कैतव शब्द से कही प्रशब्देन कौन प्रशब्द मुख्य पर्यतम निरस्तम मुख्य पर्यत ये बाद दि जा मुख्यटा मत कैतव धर्म तेणु ये मुमुक्षु जो कह जंग निरूढ़ भाव भव भी मुमुक्ष जो मुक्ति चाहते सीटा मत कैतव धर्म कहीं मुक्ति चाहते ना भव भी भौतिक जगत को ये संसार चक्र जो रही भय करी ये संसार चक्र रे आनंद ना यू अनुभव कले से बुद्धिमान व्यक्ति से संसार ज्ञान ज्ञान स्वरूप गले सर्वकर्मा खिल पार्थ ज्ञाने परिसमाप्यते भगवद गीता चतुर्थ अध्याय भगवान कहले भाव में जो कर्मकांड धारा सब रही ये कर्मकांड धारा जाकरी केत उन्नत लोक जाऊँच किणे पुण्य मर्तलोक विशंती पुण्य सरीगले पुणी मर्तलोक आसवे यही भाव में ऊपर नीच उच्च नीच होकर लास्ट को कहे ना ना ये कौन आनंद ना तेणु से मैंने ज्ञान स्तर को आसवे भगवान सहित मिसी एक होजे ये ज्ञान ये मुख्य मुक्ति पाइबा चाहती ज्ञानी मैंने मुक्ति पाइबा चाहती कहीं भव भी हो भव सागर देख भय कर संसार चक्र डरिकी से चाहती ये मुक्ति हो गले आनंद अच्छी ये आनंद ना भौतिक जगत से ज्ञानी हाँ भगवद गीतार भगवान कहले ना तेर अध्याय ज्ञान विषय जो कहते से कहले कौन ना जन्म मृत्यु जरा व्याधि दुख दोषानुदर्शन अनुदर्शन सब बड़े ये दर्शन कर भौतिक जगत हूँ आनंद नुह यहाँ दुखालयम अशाश्वतम ये हूँ ज्ञानी व्यक्ति तेना ज्ञानी मैंने चाहती मुक्ति पाइबापी तेनाली सी कौन भव भी मुमुख्य मुनयो मुक्ता वयंच एवं जो मैंने मुक्ति पाइबा चाहती जो मैंने मुक्त होती वयंच आम मान भि वयंच आम मुनय मुक्त वयंच श्रीकृष्ण संगीनो भी भक्ता बांचती जो मैंने मुक्त व्यक्ति आम मैंने भगवान भक्त से चाहती कौन ना कृष्ण संगीनो भी भक्ता बांचती नु प्राप्ती भगवान संग करने बांछना करती कि पाती ना से भगवान के संग टे प्राप्त हूँ कि जो जो विभिन्न प्रकार भगवान आम तो जानने संबंध कौन भगवान सहित जो आम संबंध रही संबंध ज्ञान आम एपर्तंत आसी ना जो मैंने उन्नत स्थित को गले से जापार भगवान सहित कौन संबंध रही आमर आम जानूचे आम अमक ये मोर पिता ये मोर माता ये मोर भाई ये मोर भौणी ये मोर स्वामी स्त्री पिला छुआ यही संबंध आम रहीचे भगवान सहित जो मैंने संबंधित हो गले जो भाव स्तर को गले से चाहिए भगवान सहित संगरे आदान प्रदान करेंगे प्रेमर आदान प्रदान करेंगे तेणु से चाहती कृष्ण संगीन भी भक्ता बांचती भगवान संगरे यही भाव में लीलार आदान प्रदान प्रेमर आदान प्रदान करने चाहती न तो प्राप्त हमती किंतु चाहिए कौन हो भगवान कृपा कले जाए हम भागवत वर्णना कर भगवान बहुत सहज मुक्ति प्रदान कर दिखती किंतु मुक्ति भक्ति दिखती ना ये सहजरे पंचम स्कंदर से श्लोकटी अच्छा राजन पति गुरु अलंग भवतां जदुना दैव प्रिय कुलपति क्वच किंकर भो अस्तु एवं अंग भगवान भजता मुकुंदो मुक्ति दधाति करिचे स्मरण भक्ति योगम ଏ ଶ୍ଳୋକଟି ଯେଉଁ କହୁଛନ୍ତି ଋଷଭ ଦେବ ଯେଉଁ ତାଙ୍କର ପୁତ୍ରମାନଙ୍କୁ ସବୁ କଥା କହୁଛନ୍ତି, ଏଇଟା ଶୁଣିକିରି ପରୀକ୍ଷିତ ମହାରାଜ ଚିନ୍ତା କରୁଛନ୍ତି ସେମାନଙ୍କର ବଂଶ କେତେ ଧନ୍ୟ, ଭଗବାନ ତାଙ୍କର ବଂଶରେ ଆସୁଛନ୍ତି। ତେଣୁ ଏଇଟାକୁ ଶୁକଦେବ ଗୋସ୍ୱାମୀ ଜାଣିକିରି ଏଇ ଶ୍ଳୋକଟି କହିଛନ୍ତି, ହେ ରାଜନ୍, ତମର କୃଷ୍ଣ ତମର କେତେବେଳେ ତମର ଅତ୍ୟନ୍ତ କ'ଣ ଅତ୍ୟନ୍ତ ଗୋପନ ତମର ଅତ୍ୟନ୍ତ କ'ଣ ବହୁତ ସମ୍ବନ୍ଧ ଦୃଢ଼ ସମ୍ବନ୍ଧରେ ତମର ସହିତ ସମ୍ବନ୍ଧିତ ହୋଇକି ରହିଛନ୍ତି, କେତେବେଳେ ତମର ଗୁରୁ ହେଉଛନ୍ତି, କେତେବେଳେ ଯଦୁମାନଙ୍କର ପତି ହେଉଛନ୍ତି, ଦୈବଂ କେତେବେଳେ ସେ ଦେବତା ଭଳି ଭଗବାନ ସିଏ କେବେ ତମର ପ୍ରିୟ ହେଉଛନ୍ତି, କିଙ୍କର ତମର କେତେବେଳେ କିଙ୍କର ମଧ୍ୟ ହେଇଯାଇଛନ୍ତି। ସିଏ ଅର୍ଜୁନଙ୍କର ରଥରେ ସାରଥି ହେଇକି କାର୍ଯ୍ୟ କରୁଥିଲେ, ଅସ୍ତୁ ଏବଂ ଭଗବାନ ଭଜତା ମୁକୁନ୍ଦ, ସମସ୍ତେ ଭଗବାନ ଭଜନ କରୁଛନ୍ତି ମୁକୁନ୍ଦଙ୍କର, କିନ୍ତୁ ମୁକ୍ତି ଦଧାତି, ଭଗବାନ ବହୁତ ସହଜରେ ମୁକ୍ତି ପ୍ରଦାନ କରିଦିଅନ୍ତି, କିନ୍ତୁ ସ୍ମରଣ ଭକ୍ତି ଯୋଗ ତମେ ସେ ଭକ୍ତି ପ୍ରଦାନ କରନ୍ତି ନାହିଁ ଏତେ ସହଜରେ। ତମେ ସବୁ ସବୁ ଭକ୍ତ ଭଗବାନଙ୍କ ଅତ୍ୟନ୍ତ ପ୍ରିୟ ଭକ୍ତ, ତେଣୁ ନତୁ ପ୍ରାପ୍ନୁଭତି ଅତୋ ଅନନ୍ତ କଥାସୁ ରସୁ ରାଗୋଦସ୍ୟ ତସ୍ୟ ବ୍ରହ୍ମଜନ୍ମ ଭି ବିପ୍ର ସମ୍ବନ୍ଧୀ ଭି ଶୁକ୍ର ସାବିତ୍ର ଯାଜ୍ଞିକ ତ୍ରିଭି ଜନ୍ମ ଚତୁର୍ମୁଖ ଜନ୍ମ ଭି ବା କିନ୍ କୋ ଅତିଶୟ ନ କୋପି। ତେଣୁ ଅତୋ ଅନନ୍ତ କଥାସୁ ରସୋ ରାଗୋଦସ୍ୟ, ଭଗବାନ କଥାରେ ଯାହାର ରସ ଆସୁଛି, ଯାହାର ରାଗ ବା ଆସକ୍ତି ଆସିଛି, ସେ କ'ଣ ଛୋଟିଆ ବ୍ୟକ୍ତି? ସିଏ ଭଗବାନ କଥାରେ ସେ ବୁଡ଼ିକି ରହିଛନ୍ତି। ଅନନ୍ତ କଥା ରସସ୍ୟ ରାଗୋଦସ୍ୟ ତସ୍ୟ ବ୍ରହ୍ମଜନ୍ମ ଭି, ଯଦି ଭଗବାନ କଥାରେ ତାଙ୍କର ଆଗ୍ରହ ଆସୁନାହିଁ ସେ ବ୍ରହ୍ମଜନ୍ମ ମଧ୍ୟ ବୃଥା ହୋଇଯାଉଛି। ବ୍ରହ୍ମଜନ୍ମ ଭି ଚତୁର୍ମୁଖ ଜନ୍ମ ଭି ଚତୁର୍ମୁଖ ବା କିଂ କୋ ଅତିଶୟ ନ କୋପି, ଯେଉଁ କୁହାଯାଏ ନାହିଁ ବହିର୍ମୁଖ ବ୍ରହ୍ମ ପଦେ ନହେଁ ମୋର ଆସ, ଯେଉଁ ବ୍ରହ୍ମା ଭଗବାନଙ୍କର ଭକ୍ତ ନୁହନ୍ତି ସେ ବ୍ରହ୍ମା ଆମର ଦରକାର ନାହିଁ, ମୋର ସେ ବ୍ରହ୍ମା ପଦ ଚାହୁଁନାହିଁ ମୁଁ। ଆମର ଗୋଟେ ଗୀତ ଅଛି ନା, ବହିର୍ମୁଖ ବ୍ରହ୍ମ ପଦେ ନହେଁ ମୋର ଆସ, ମୁଁ ଚାହୁଁନାହିଁ ସେଭଳି ବ୍ରହ୍ମ ପଦ ପ୍ରାପ୍ତ ହେବା ପାଇଁ। ଭଗବାନ ଯଦି ଭକ୍ତ ନହେଲେ ବ୍ରହ୍ମା ପଦ ପ୍ରାପ୍ତ ହେଇକି ଲାଭ କ'ଣ? କ'ଣ ନାକପୃଷ୍ଠମ ନାକପୃଷ୍ଠମ ନ ପରମେଶ୍ୟମ ନ ସାର୍ବଭୌମମ ନ ନ ସାଧିପତ୍ୟମ, ଏସବୁଟି ଦୁଇଥର ଅଛି ଭାଗବତମରେ। ଆମର କିଛି ଦରକାର ନାହିଁ, ନାକପୃଷ୍ଠମ ନାକପୃଷ୍ଠମ କହିଲେ ସ୍ୱର୍ଗ, ସ୍ୱର୍ଗ ଦରକାର ନାହିଁ, ନ ପାରମେଷ୍ଟ୍ୟମ ବ୍ରହ୍ମା ପଦ ମଧ୍ୟ ପ୍ରାପ୍ତ ହେବା ଦରକାର ନାହିଁ, ନ ସାର୍ବଭୌମମ ପୃଥିବୀର ସାର୍ବଭୌମତ୍ଵ ପୃଥିବୀର ସମ୍ରାଟ ମଧ୍ୟ ହେବା ଦରକାର ନାହିଁ, ନ ରସାଧିପତ୍ୟମ ରସ ରସାତଳରେ ଯେଉଁ ରହିଛି ଆଧିପତ୍ୟ ସେଇଟା ମଧ୍ୟ ଦରକାର ନାହିଁ, ନା ନୋ ଯୋଗ ସିଦ୍ଧି ଯୋଗ ସିଦ୍ଧି ମଧ୍ୟ ଯାଉ ଦରକାର ନାହିଁ। ଅଷ୍ଟାଙ୍ଗ ଯୋଗ ସିଦ୍ଧି ଯେଉଁ ରହିଛି ବହୁତ ପ୍ରକାର ଯୋଗ ସିଦ୍ଧି ରହିଛି, ହଁ ପୁନର୍ଭବମ ବା ଏମିତିକି ମୁକ୍ତି ମଧ୍ୟ ଆମର ଦରକାର ନାହିଁ। ଏଇଭଳି ଭାବରେ ନାଗପତ୍ନୀମାନେ କହିଥିଲେ ଏବଂ ବୃତ୍ରାଶ୍ରମ ମଧ୍ୟ କହିଥିଲେ, ସମଞ୍ଜସତ୍ୱାନ ବିରହ କାଙ୍କ୍ଷେ, ଆପଣ ହେଉଛନ୍ତି ଆମର ସୌଭାଗ୍ୟ ନିଧି, ଆପଣଙ୍କ ବିରହରେ ଆମର କିଛି ଦରକାର ନାହିଁ, ଆମେ ଆପଣଙ୍କୁ ଚାହୁଁଛୁ ଆଉ କିଛି ଦରକାର ନାହିଁ ଆମର। ନାଗପତ୍ନୀମାନେ ମଧ୍ୟ ସେ କଥା କହିଥିଲେ, ବାଞ୍ଛ ଦିଜ ପାଦ ରଜ ପ୍ରପନ୍ନା, ଯେଉଁମାନେ ଆପଣଙ୍କ ପାଦ ପଦ୍ମରେ ପ୍ରଣତି ହେଇଛନ୍ତି ପ୍ରପନ୍ନ ହେଇଛନ୍ତି ସେମାନେ ଏ ଚାହାନ୍ତି ନାହିଁ, ଯେଉଁମାନେ ପ୍ରାପ୍ତ ହେଇଛନ୍ତି ତାଙ୍କ କଥା କ'ଣ କହିବା? ଏଇଭଳି ଭାବରେ ନାଗପତ୍ନୀମାନେ କହିଥିଲେ, ଏ ଶ୍ଳୋକ ଟିକେ ତଫାତ୍ ରହିଛି। ଏଇଭଳି ଭାବରେ ବୃତ୍ରାସୁର କହିଥିଲେ ଏ ଶ୍ଳୋକଟି, ନାଗପତ୍ନୀମାନେ କହିଥିଲେ ଏ ଶ୍ଳୋକଟି। ତେଣୁ ଯତୋ ଅନନ୍ତ କଥାସୁ ରାଗ ଏବ ସର୍ବୋତ୍କୃଷ୍ଟ ପ୍ରତିପାଦକ ନାନ୍ୟ ଇତି ଭାବ, ଭଗବାନ କଥାରେ ଯେଉଁମାନଙ୍କର ରସ ପ୍ରାପ୍ତ ହୋଇଗଲେ, ରାଗ ଆସିଗଲା, ଆସକ୍ତି ଆସିଗଲା ଭଗବାନ କଥା ଶୁଣିବା ପାଇଁ, ତା'ଠାରୁ ଉତ୍କର୍ଷତା କିଛି ନାହିଁ, ପ୍ରତିପାଦକ ନା ନ ଅନ୍ୟ ଇତି ଭାବ, ଭଗବାନ କଥାରେ ଯଦି ଆସିଗଲା। ସେଥିପାଇଁ ଭାଗବତ ଆରମ୍ଭରେ ଏ କଥା କହିଲେ, ଆମେ ବହୁତ ଥର କହିଲୁଣୁ ସେ କଥା, କ'ଣ ସେ ଶ୍ଳୋକ କ'ଣ ସେ ଶ୍ଳୋକ ବହୁତ ଥର କହିଲେଣି କ'ଣ ସେ ଶ୍ଳୋକ? ଭଗବାନ କଥାରେ ରତି ଆସୁନାହିଁ ଭଗବତ ଆରମ୍ଭରେ କୁହାଗଲା, କ'ଣ ଧର୍ମ ସୁନିଶ୍ଚିତ ପୁଂସାଂ ବିଶ୍ୱକ୍ଷେନ କଥା ସୁଧ ନୋତ୍ପାଦେ ଯଦି ରତିମ ଶ୍ରମ ଏବ ହି କେବଳମ।
ଭଗବାନ କଥାରେ ରସିଆ ଭାଗବତ ଆରମ୍ଭରେ ସୁତ ଗୋସ୍ୱାମୀ କଥା କହିଲେ, କାହିଁକି ନା ସୌନକାଦି ଋଷିମାନେ ଯେଉଁ ପ୍ରଶ୍ନ ପଚାରୁଛନ୍ତି, ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଯେଉଁ ଛଅଟି ପ୍ରଶ୍ନ ପଚାରିଲେ, ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ସୁତ ଗୋସ୍ୱାମୀ କହିଲେ ଭାଗବତମ୍, ଯାହା ସୁଖଦେବ ଗୋସ୍ୱାମୀ କହିଥିଲେ ସେଇଟାକୁ କହିଲେ, ତେଣୁ ତାଙ୍କୁ ପ୍ରଶଂସା କରୁଛନ୍ତି। ଯେଉଁମାନେ ଭଗବାନ ଧର୍ମ ପାଳନ କରୁଛନ୍ତି, ଭଗବାନ କଥା ପ୍ରତି ଆଗ୍ରହ ନାହିଁ, ତାଙ୍କର ଯାହା ହେଲା ସବୁ ଶ୍ରମ ଏବ ହି କେବଳମ୍, ଆଉ କିଛି ଅଧିକା ନାହିଁ, ଶ୍ରମ ଏବ ହି କେବଳମ୍। ଭାଗବତମରେ ଏଣ୍ଟାୟାର ଭାଗବତମରେ ଏଭଳି ଶବ୍ଦ ନାହିଁ, ଏଭଳି ମାନେ କ'ଣ ଏଭଳି କଥା ନାହିଁ କେଉଁଠି, ଚାରି ପ୍ରକାର ଚାରି ଭାବରେ ସେଟାକୁ ଦିଆଯାଇଛି। ଭଗବାନ କଥା, ଭଗବାନ କଥା, ଭଗବାନ କଥା, ଭଗବାନ କଥା, ଆଉ କିଛି ନୁହଁ। ମୁଖ୍ୟ ଇସ୍କନର ମୁଖ୍ୟ ହେଉଛି, ଇସ୍କନ ବହୁତ ଜିନିଷ ରହିଛି, ଇସ୍କନ ଗୋଟେ ଏଭଳି ସଂସ୍ଥା, ଆଧାରରେ ବହୁତ ଜିନିଷ ରହିଛି, କିନ୍ତୁ ଆର ମୁଖ୍ୟଟା କ'ଣ, ମୁଖ୍ୟଟା କ'ଣ, ମୁଖ୍ୟ ହେଉଛି ଭଗବାନ କଥା, ଆଉ କିଛି ନୁହଁ, ଏଇଟା ମୁଖ୍ୟ ହେଉଛି ଭଗବାନ କଥା। ତେଣୁ ସୌନକାଦି ଋଷିଙ୍କର ସେହିଭଳି ଆଗ୍ରହ ଥିଲା, 1000 ବର୍ଷ ଧରି ତପସ୍ୟା କରିବା ପାଇଁ, ଯଜ୍ଞ କରିବା ପାଇଁ ଆସିଥିଲେ 1000 ବର୍ଷ ଧରିକରି, କିଛି ଅଳ୍ପ କିଛି ଦିନ ଯଜ୍ଞ କରିଛନ୍ତି, ସେହି ସମୟରେ ଆସି ପହଞ୍ଚିଗଲେ ସୁତ ଗୋସ୍ୱାମୀ ଆସି ପହଞ୍ଚିଗଲେ। ତେଣୁ ସକାଳୁ ସକାଳୁ କ'ଣ କଲେ, ସବୁ ବନ୍ଦ କରିଦେଲେ, ଯଜ୍ଞ ବନ୍ଦ କରିଦେଇକରି ପ୍ରଶ୍ନ ପଚାରିବା ଆରମ୍ଭ କଲେ, ଏଇ ଆରମ୍ଭ ହେଇଛି କଥା ଏଇଠୁ। ତେଣୁ ଯେଉଁଠି 6ଟି ପ୍ରଶ୍ନ ପଚାରିଥିଲେ ତାର ଉତ୍ତରରେ ସୁତ ଗୋସ୍ୱାମୀ ପ୍ରଥମେ ଏ କଥା କହିଲେ, ତୁମର ଯେଉଁ ଭଗବାନ କଥାରେ ଆଗ୍ରହ ଆସିଛି, ଏଇଟା ହେଉ ପ୍ରକୃତରେ ତୁମେ ଭାଗ୍ୟବାନ। ଯେଉଁମାନଙ୍କର ବିଭିନ୍ନ ପ୍ରକାର ଧର୍ମ ପାଳନ କରୁଛନ୍ତି, ଧର୍ମ କରୁଛନ୍ତି, ଯଜ୍ଞ ଇତ୍ୟାଦି ବିଭିନ୍ନ ପ୍ରକାର ରହିଛି, କିନ୍ତୁ ଭଗବାନ କଥାରେ ଆଗ୍ରହ ଆସୁନାହିଁ ମାନେ ଶ୍ରମ ଏବ ହି କେବଳ। ତେଣୁ ଏଠି ସେ କଥା କୁହାଗଲା, ଯଦବା ଅନନ୍ତ କଥା ଆସୁ ଅରସୋଜସ୍ୟ ତସ୍ୟ ବିପ୍ରଜନ୍ମ ବି ବାକିମ୍। ଭଗବାନ କଥାରେ ରସ ଆସୁନାହିଁ, ଆନନ୍ଦ ଆସୁନାହିଁ, ନିଦ ଲାଗିଯାଉଛି, ବା ଇଚ୍ଛା ନାହିଁ ଶୁଣିବା ପାଇଁ, ବା ସେଇଟାକୁ ଆଭଏଡ଼ କରିକି ଆମେ ପଳାଇଯିବା, ଏସବୁ ଯେଉଁ ହେଉଛି, ତାହେଲେ ଏଇଟା ସାଧାରଣ ଭକ୍ତମାନଙ୍କ କଥା କ'ଣ କହିବା, ବିପ୍ରଜନ୍ମ ବି ବାକିମ୍, ବ୍ରାହ୍ମଣ ଜନ୍ମ ବା କ'ଣ ମୂଲ୍ୟ କ'ଣ, ବ୍ରାହ୍ମଣ ଜନ୍ମ ବ୍ରହ୍ମା ଜନ୍ମ ମଧ୍ୟ, ବ୍ରହ୍ମା ଜନ୍ମ ମଧ୍ୟ ମୂଲ୍ୟ କ'ଣ, ଯଥସ୍ତତ୍ କଥାସୁ ରାଗାଭାବ ଏବ ତତ୍ ସର୍ବୈ ବୈଫଲ୍ୟ ପ୍ରତିପାଦକ ଇତି ଭାବ। ଭଗବାନ କଥାରେ ଯଦି ଆନନ୍ଦ ଆସୁନାହିଁ, ଆନନ୍ଦରେ ସେ ପାନ କରୁନାହାନ୍ତି, ଖାଲି ଶୁଣୁଛନ୍ତି, ତାହେଲେ ମଧ୍ୟ ସେଇଟା ବୁଝିବାକୁ ପଡ଼ିବ ଯେ ସେ ଉନ୍ନତ ସ୍ଥିତିକୁ ଆସିନାହାନ୍ତି। ଭଗବାନ କଥାକୁ ସେ ଶୁଣନ୍ତି ନାହିଁ, ସେମାନେ ପାନ କରନ୍ତି, କର୍ଣ୍ଣ ମାଧ୍ୟମରେ ପାନ କରନ୍ତି, ଯଦି ଏହି ସ୍ତରକୁ ଆସିନାହାନ୍ତି ତାହେଲେ ତାଙ୍କର ବୈଫଲ୍ୟ, ତ ସର୍ବ ବୈଫଲ୍ୟ ପ୍ରତିପାଦକ ଇତି ଭାବ, ଯାହା ସବୁ କଲେ ସବୁ କିଛି ବିଫଳ ହୋଇଗଲା, ଜିରୋ ହୋଇଗଲା, ବିଫଳ ମାନେ ଜିରୋ, ଆଉ କିଛି ନାହିଁ, ଅଧିକା କିଛି ନାହିଁ, ଏଇଟା ଭାବ। ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି, ଆମେ କହୁନାହୁଁ। ତେଣୁ ଏ ଶ୍ଳୋକରେ ସନାତନ ଗୋସ୍ୱାମୀ କହୁଛନ୍ତି, ଗୋପୀ ମହାତ୍ମ୍ୟ ବିଦ୍ବର୍ଜ୍ୟ ସର୍ବ ଭାଗବତୋତ୍ତମ ତମ ଉଦ୍ଧବମ୍ ପ୍ରପଦ୍ୟେ ଅହଂ ତତ୍ ଗୀତାର୍ଥ ବିଲୁବ୍ଧ ଧି। ସନାତନ ଗୋସ୍ୱାମୀ କହୁଛନ୍ତି, ଗୋପୀ ମହାତ୍ମ୍ୟ ବିଦ୍ବର୍ଜ୍ୟ, ଗୋପୀଙ୍କର ମହାତ୍ମ୍ୟକୁ ମହାତ୍ମବିତ୍ମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଉଦ୍ଧବ। ଗୋପୀମାନଙ୍କର ଯେଉଁ ମହାତ୍ମ୍ୟ ରହିଛି ତାକୁ ବହୁତ ଲୋକ ଜାଣନ୍ତି, ମହାତ୍ମବିତ୍ ତାଙ୍କ ଭିତରେ ବର୍ଜ୍ୟ ହେଉଛନ୍ତି ଉଦ୍ଧବ। ତେଣୁ ସର୍ବ ଭାଗବତୋତ୍ତମ, ଯେତେ ଭାଗବତ ଉତ୍ତମ ସବୁ ରହିଛନ୍ତି, ବିଭିନ୍ନ ପ୍ରକାର ଭାଗବତ ସବୁ ରହିଛନ୍ତି, କନିଷ୍ଠ ଭାଗବତ, ମଧ୍ୟମ ଭାଗବତ, ଉତ୍ତମ ଭାଗବତ, ଏ ଉତ୍ତମ ଭାଗବତମାନଙ୍କ ଭିତରେ ଯେ ଉତ୍ତମ ଭାଗବତୋତ୍ତମ, ସର୍ବ ଭାଗବତୋତ୍ତମ ସମସ୍ତ ଭାଗବତମାନଙ୍କ ଭିତରେ ଉତ୍ତମ ଯିଏ, ତମ ଉଦ୍ଧବଂ ସେହି ଉଦ୍ଧବଙ୍କୁ ପ୍ରପଦ୍ୟେ ହଁ ମୁଁ ତାଙ୍କ ପାଦପଦ୍ମରେ ଶରଣ ନେଉଛି। ସନାତନ ଗୋସ୍ୱାମୀ କହୁଛନ୍ତି, ତତ୍ ଗୀତାର୍ଥ ବିଲୁବ୍ଧ ଧି, ଏ ଯେଉଁ ଗୀତ ବୋଲିବେ, 5ଟି ଶ୍ଳୋକ ବୋଲିବେ, ଏହି ଏହାର ଅର୍ଥ ଜାଣିବା ପାଇଁ ମୁଁ ବିଲୁବ୍ଧ, ମୋର ବହୁତ ଆଗ୍ରହ ଆସୁଛି, ମୋର ଲୋଭ ଆସୁଛି। ଏ ଯେଉଁ ଗୋପୀମାନଙ୍କର ମହାତ୍ମା ତ ଦୂର କଥା, ଯେଉଁ ଉଦ୍ଧବ ଗାନ କରିବେ ଗୋପୀମାନଙ୍କ ମହାତ୍ମା, ସେଇଟାକୁ ଅର୍ଥ ବୁଝିବା ପାଇଁ ଆମର ଲୁବ୍ଧ, ଆମର ବହୁତ ଆନନ୍ଦ ଆସୁଛି, ଲୋଭ ଆସୁଛି ଶୁଣିବା ପାଇଁ, ଜାଣିବା ପାଇଁ। ତେଣୁ ତାଙ୍କ ପଦ୍ମରେ ମୁଁ ପାଦ ପଦ୍ମରେ ଆଶ୍ରୟ ନେଉଛି। ଉଦ୍ଧବ ଗୋପୀମାନଙ୍କ ପାଦ ପଦ୍ମରେ ଆଶ୍ରୟ ନେଉଛନ୍ତି, ତାଙ୍କୁ ପୂଜା କରୁଛନ୍ତି ଏବଂ ସନାତନ ଗୋସ୍ୱାମୀ ଉଦ୍ଧବଙ୍କ ପାଦ ପଦ୍ମରେ ଆଶ୍ରୟ ନେଉଛନ୍ତି ତାଙ୍କର ଗୋପୀମାନଙ୍କ ମହାତ୍ମା ପୂଜା ପାଇଁ। ତେଣୁ ଆମେ ସନାତନ ଗୋସ୍ୱାମୀ ପାଦ ପଦ୍ମରେ ଆଶ୍ରୟ ନେବା ଏଇସବୁ କଥା ବୁଝିବା ପାଇଁ। ଭୁବି ଭୁବି କହିଲେ ପୃଥିବୀ ମଧ୍ୟ, ଅଖିଳାତ୍ମନି କହିଲେ ସର୍ବାନ୍ତର୍ଯ୍ୟାମିଣି ପରମେଶ୍ୱରେ, ସର୍ବଅନ୍ତର୍ଯ୍ୟାମି ହେଉଛି ପରମେଶ୍ୱର ସିଏ, ତାଙ୍କୁ ଏଠି ବହୁବଚନରେ କୁହାଯାଇଛି ପ୍ଲୁରାଲ। ଅକାର ପ୍ରଶ୍ରେଣ ପ୍ରଶ୍ରୟଶ୍ରେଣ ଅନନ୍ତ କଥାୟା ନ ରସୁଦସ୍ୟ ତସ୍ୟ ତଦ୍ ରସେନେଇବ ସାଫଲ୍ୟମ୍। କୁହାଗଲା ନା ତଦ୍ ଜନ୍ମ ବି ଅନନ୍ତ କଥା ରସସ୍ୟ, ଭଗବାନ କଥାରେ ଯେଉଁମାନଙ୍କୁ ରସ ପ୍ରାପ୍ତ ହେଉଛନ୍ତି ତାହେଲେ ବୁଝିବାକୁ ପଡ଼ିବ ସେମାନେ ଜନ୍ମ ସାର୍ଥକ ହେଲା। ଭଗବାନ କଥାରେ ରସ ଆସିଲା ନାହିଁ ମାନେ ବୁଝିବାକୁ ପଡ଼ିବ ତାଙ୍କର ଜନ୍ମ ବିଫଳ ହେଲା ସନାତନ ଗୋସ୍ୱାମୀଙ୍କ କଥା ଅନୁସାରେ। ଏତା ପରଂ କନୁଭୂତ ଭୂମିକୋପବଧ୍ୟ, ଏଇଟାକୁ ପୁଣି କରେକ୍ସନ୍ କରିବେ, ଆ ପରେ ଆସିବ କଥା, ପାଞ୍ଚଟି ଶ୍ଳୋକ ରହିଛି, ଏଇଟାକୁ କରେକ୍ସନ୍ କରିବେ। ଏଇଟା ମୁଁ ଅବିଚାରରେ କହିଲି କଥା, ଗୋପୀମାନଙ୍କର ଯେଉଁ ମହାତ୍ମ୍ୟ ରହିଛି ଆହୁରି ଉନ୍ନତ ସ୍ଥିତିର କଥା, ମୁଁ ସେଇଟା ବିଚାର ନ କରି କହିଦେଲି ଏଇଟା ସିନା, ବର୍ତ୍ତମାନ କରେକ୍ସନ୍ କରି କହୁଛି କହିବି ସେଇଟା ଆସିବ ସେ ଶ୍ଳୋକ। ତେଣୁ ଏହିଭଳି ଭାବରେ ଏତା ପରଂ ତନୁଭୂତ ଭୂମିକୋପବଧ୍ୟ, ସମସ୍ତେ ଶରୀର ଧାରଣ କରିଛନ୍ତି କିନ୍ତୁ ଶରୀରଧାରୀମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଗୋପୀମାନେ। ତାଙ୍କ ପରଂ ପରଂ ମାନେ ସବୁଠାରୁ ଉନ୍ନତ ସ୍ଥିତି, ସବୁଠାରୁ ପରଂ ପରଂ ଶବ୍ଦ ବ୍ୟବହାର କରାଯାଇଛି, ଏତା ପରଂ ତନୁଭୃତ, ପଶୁପକ୍ଷୀମାନେ ମଧ୍ୟ ତନୁ ଧାରଣ କରିଛନ୍ତି, ମନୁଷ୍ୟମାନେ ଶରୀର ଧାରଣ କରିଛନ୍ତି କିନ୍ତୁ ଗୋପବଧ୍ୟ ଏ ଗୋପପତ୍ନୀମାନେ ଯେଉଁ ଶରୀର ଧାରଣ କରିଛନ୍ତି ଏଇଟା ହେଉଛି ଶ୍ରେଷ୍ଠ ଜନ୍ମ, ତାଙ୍କର ଜନ୍ମର ଶ୍ରେଷ୍ଠ ସାଫଲ୍ୟ ପ୍ରାପ୍ତ ହୋଇଛନ୍ତି, ସଫଳତା ପ୍ରାପ୍ତ ହୋଇଛନ୍ତି। କାହିଁକି ନା ଗୋବିନ୍ଦ ଏବ, ଗୋବିନ୍ଦ ଭଗବାନ, ଗୋ ଗୋ ଅର୍ଥ ହେଉଛି ଇନ୍ଦ୍ରିୟ, ଗୋ ଅର୍ଥ ହେଉଛି ଗାଭୀ। ଆମେ କହିଥିଲେ ସେଦିନ ଗୋପୀ ଗୋବିନ୍ଦ ସେମାନେ ଗାନ କରୁଥିଲେ, ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବ ଜିହେ ବିବସ୍ୱା ମୃତମେତ ଦେବ ଗୋବିନ୍ଦ ଦାମୋଦର ମାଧବେତି। ଯେତେବେଳେ ଭଗବାନ ଚାଲିଯାଉଛନ୍ତି ମଥୁରା ବୃନ୍ଦାବନ ମଥୁରାକୁ ଚାଲିଯାଉଛନ୍ତି ଅକ୍ରୁରଙ୍କ ସାଙ୍ଗରେ କୃଷ୍ଣ ବଳରାମ, ସେହି ସମୟରେ ଆମେ କହିଥିଲେ ଏ ଶ୍ଳୋକଟି ରହିଛନ୍ତି ଦଶମ ସ୍କନ୍ଧ 39 ଅଧ୍ୟାୟରେ, ଗୋପୀମାନେ କ'ଣ ବିଲଜ୍ଜା କ'ଣ ବିସୃଜ ଲଜ୍ଜା ଲଜ୍ଜାକୁ ତ୍ୟାଗ କରିଦେଲେ ଏବଂ ରୋଦନ କଲେ, ରୋଦନ ସୁସ୍ମର ଉଚ୍ଚ ସ୍ୱରରେ ରୋଦନ କରିବା ପାଇଁ ଲାଗିଲେ, କ'ଣ ନା ଗୋବିନ୍ଦ ଦାମୋଦର ମାଧବେତି ରୋଦନ କରୁଛନ୍ତି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାଷ୍ୟରେ କହୁଥିଲେ, ଗୋବିନ୍ଦ କହିବାର ଉଦ୍ଦେଶ୍ୟ ହେଉଛି କ'ଣ ନା ଆମର ଯେଉଁ ଇନ୍ଦ୍ରିୟମାନେ ଯେଉଁ ରହିଛନ୍ତି ଗାଭୀ, ସେଇ ଗୋବୀ ଗାଭୀମାନଙ୍କର ଆପଣ ଆନନ୍ଦ ପ୍ରଦାନ, ଆପଣ ହେଉଛନ୍ତି ବୃଷଭ, ଆପଣ ଆମକୁ ଆନନ୍ଦ ପ୍ରଦାନ କରୁଛନ୍ତି ଗୋବିନ୍ଦ, ତେଣୁ ଆପଣ ଯଦି ନ ଆସିବେ ଆମେ ମୃତ୍ୟୁବରଣ କରିବୁ, ତାର ଉଦ୍ଦେଶ୍ୟ ହେଉଛି ଅର୍ଥ ହେଉଛି ଏଇଟା। ଏଇ ଭାବରେ ସେ ଗାନ କରୁଥିଲେ, କ୍ରନ୍ଦନ କରୁଥିଲେ ଗୋବିନ୍ଦ ମାଧବ ଗୋବିନ୍ଦ ଦାମୋଦର, ଦାମୋଦର କହିବାର ଉଦ୍ଦେଶ୍ୟ ଥିଲା କ'ଣ କ'ଣ ଦାମୋଦର ଉଦ୍ଦେଶ୍ୟ ହେଉଛି ମା ଯଶୋଦା ବାନ୍ଧିଥିଲେ ତାଙ୍କୁ, ତାଙ୍କ ଉଦରକୁ ବାନ୍ଧିଥିଲେ ଦାମରେ, ଦୌଡ଼ିରେ ବାନ୍ଧିଥିଲେ ଦାମୋଦର। କିନ୍ତୁ ଯଦି ତୁମେ ନ ଆସିବ ତାହେଲେ ମା ମୃତ୍ୟୁବରଣ କରିବେ, ଆମେ ମୃତ୍ୟୁବରଣ କରିବୁ, ମା ବି ମୃତ୍ୟୁବରଣ କରିବେ, ତୁମେ ଶୀଘ୍ର ଆସ, ଏ କହିବାର ଉଦ୍ଦେଶ୍ୟ ହେଉଛି ଥିଲା ଏଇଟା। ମାଧବ ଶବ୍ଦର ଅର୍ଥ କ'ଣ ଥିଲା ଉଦ୍ଦେଶ୍ୟ, ମା ଅର୍ଥ ହେଉଛି, ମାଧବ ଶବ୍ଦ ହେଉଛି ସାଧାରଣ ଅର୍ଥ ହେଉଛି କ'ଣ ନା ମା ଅର୍ଥ ହେଉଛି ରାଧାରାଣୀ, ତାଙ୍କର ସ୍ୱାମୀ ହେଉଛନ୍ତି କୃଷ୍ଣ ମାଧବ, ହେ ରାଧା ମାଧବ ଆମେ ବୋଲୁଛେ ନା ସବୁଦିନେ। ତେଣୁ ତାର ଏଠି କିନ୍ତୁ ତାଙ୍କର ଅର୍ଥ ହେଉଛି କ'ଣ ନା ମା କହିଲେ ନା ନୁହଁ, ଧବ କହିଲେ ତୁମେ ଆମର ସ୍ୱାମୀ ନୁହଁ, ତୁମେ ଆମର ଯଦି ସ୍ୱାମୀ ହେଇଥାନ୍ତ ତୁମର ଅଧିକାର ଥିଲା, ତୁମେ ଆମକୁ ହତ୍ୟା କରିପାରିଥାନ୍ତ, ତୁମ ବିରହରେ ଆମେ ମୃତ୍ୟୁବରଣ କଲେ କିଛି ଅସୁବିଧା ନଥିଲା, କିନ୍ତୁ ତୁମେ ଆମର ସ୍ୱାମୀ ନୁହଁ ତେଣୁ ଆମର ହତ୍ୟା କଲେ ତୁମକୁ ପାପ ଲାଗିବ। ଏଇ ଭାବରେ ସେଟା ବାନ୍ କରୁଥିଲେ ଗୋବିନ୍ଦ ଦାମୋଦର ମାଧବେତି। ତେଣୁ ସେଇ ଗୋବିନ୍ଦଙ୍କ ପ୍ରତି ଏବ ନିଖିଳାତ୍ମନି ରୂଢ଼ ଭାବ, ସେ ଗୋବିନ୍ଦ ନିଖିଳା ସମସ୍ତଙ୍କର ଆତ୍ମା, ସିଏ ତାଙ୍କ ପ୍ରତି ଯେଉଁ ମହାଭାବ ସ୍ତରର କଥା ଆସୁଛି ରୂଢ଼ ଭାବ, ଆମ ତ ଭାବ ସ୍ତର ଆସିନାହିଁ ଆଉ ରୂଢ଼ ଭାବ କଥା କ'ଣ କହିବା, ଭଗବାନଙ୍କର କ'ଣ ସମ୍ବନ୍ଧ ଆମର ଅଛି ଆମେ କ'ଣ ଜାଣିଛେ, କିଏ ଜାଣିଛୁ ଆପଣମାନେ କିଏ ଜାଣିଛେ, ମୁଁ ଜାଣିଛି। ବେଦର ତାତ୍ପର୍ଯ୍ୟ ହେଉଛି ଏଇ ତିନୋଟି, ସେଥିପାଇଁ ଭଗବାନ ତିନି ସ୍ତରରେ ବକ୍ର, ତିନି ସ୍ତରରେ ବଙ୍କା କାହିଁକି ବୋଲି କେତେବେଳେ ପଚାରନ୍ତି, କାରଣ କ'ଣ ଆଚାର୍ଯ୍ୟମାନେ କହନ୍ତି କାହିଁକି ସେ ବଙ୍କା ହେଇଗଲେ ନା, କାହିଁକି ତାଙ୍କର ଏତେ ଭାର ହେଇଗଲା ତାଙ୍କ ଉପରେ, ଗୋଟେ ଭାର ହେଇଗଲା ଭଗବାନ ଉପରେ, ଭାର କ'ଣ କ'ଣ ଭାର, ଭଗବାନଙ୍କର ସୌନ୍ଦର୍ଯ୍ୟ, ଭଗବାନଙ୍କର ଏଭଳି ସୌନ୍ଦର୍ଯ୍ୟ ରହିଛି, ସୌନ୍ଦର୍ଯ୍ୟର ଭାରରେ ଭଗବାନ ତିନି ସ୍ତରରେ ବକ୍ର ହେଇଯାଇଛି। ଆମେ ଯଦି ଗୋଟେ ଭାର ଜିନିଷ ନେବା, ଭାରି ଜିନିଷ ନେବା, ଆମେ ବଙ୍କା ହେଇଯିବା, ସିଧା ଠିକ ଚାଲିପାରିବା ନାହିଁ, ଆଁ ଗୋଟେ ବାଲ୍ଟି ପାଣି ନେଲା ମାନେ ଏମିତି ଚାଲିବା, ବଙ୍କା ହେଇଯିବା। ତେଣୁ ଭଗବାନଙ୍କର ଏଇ ଯେଉଁ ଐଶ୍ୱର୍ଯ୍ୟ ରହିଛି, ତାଙ୍କର ରୂପ ରୂପ ଲାବଣ୍ୟ ସବୁ ରହିଛି, ଏତେ ରୂପ ଲାବଣ୍ୟର ଐଶ୍ୱର୍ଯ୍ୟ ଭାର ରହିଛି, ସେଥିରେ ସେ ବଙ୍କା ତିନି ସ୍ଥାନରେ ବଙ୍କା ହେଇଗଲେ, ଅନ୍ୟମାନଙ୍କ ବକ୍ରକୁ ସଫା କରି ସଦା ସିଧା କରିଦେଉଛନ୍ତି, ସଡ଼କ କରିଦେଉଛନ୍ତି, ରୋଗ ଭଲ କରିଦେଉଛନ୍ତି, କିନ୍ତୁ ତାଙ୍କର ସେ ରୋଗ ଭଲ ହେଇପାରୁନାହିଁ, ବକ୍ର ରୋଗ ତ୍ରିବକ୍ର ଭଗବାନଙ୍କର। ତେଣୁ ତିନୋଟି ବକ୍ର ରହିଛି, କାରଣ କ'ଣ ନା ତିନୋଟି ରହିଛି ତତ୍ତ୍ୱ ରହିଛି, ସମ୍ବନ୍ଧ, ଅଭିଧେୟ ଏବଂ ପ୍ରୟୋଜନ। ଏ ବେଦରେ ଏଇ ତିନୋଟି ତତ୍ତ୍ୱ କୁହାଯାଇଛି, ସମ୍ବନ୍ଧ, ଅଭିଧେୟ, ପ୍ରୟୋଜନ। ପ୍ରଥମ ହେଉଛି ସମ୍ବନ୍ଧ, ସମ୍ବନ୍ଧ ଦେବ ହେଉଛନ୍ତି କିଏ, ଜୟତାଂ ଶ୍ରୋତ ପଙ୍ଗୋ ମମ ମନ୍ଦାର ମତେ ଗତେ ମତ ସର୍ବସ୍ୱ ପାଦାମ ବୁଜୋ ରାଧା ମଦନ ମୋହନ ହଉ, ଇଏ ହେଉଛି ସମ୍ବନ୍ଧ ଦେବ ମଦନ ମୋହନ, ଇଏ ଆମକୁ ସମ୍ବନ୍ଧ ଜ୍ଞାନ ଦେବେ। ଭଗବାନଙ୍କ ସହିତ ଯେଉଁ ଆମ ସମ୍ବନ୍ଧ ରହିଛି, ଆମେ ଭୁଲିକିରି ଖୋଜି ବୁଲୁଛେ ଭୌତିକ ଜଗତରେ, ଇଏ ମୋର ପିତା, ଇଏ ମୋର ଭାତା, ଇଏ ମୋର ମା, ଇଏ ମୋର ସ୍ୱାମୀ, ଇଏ ମୋର ସ୍ତ୍ରୀ, ଇଏ ମୋର ପୁଅ, ଇଏ ମୋର ଭଉଣୀ, ଇଏ ମୋର କନ୍ୟା ଇତ୍ୟାଦି କହିକିରି ସମ୍ବନ୍ଧ ଖୋଜି ବୁଲୁଛେ। କିନ୍ତୁ ଯେଉଁଠି ଅରିଜିନାଲ ସମ୍ବନ୍ଧ ରହିଛି, ମୂଳ ସମ୍ବନ୍ଧ ରହିଛି, ସେଇଟାକୁ ଭୁଲି ଯାଇଛେ। ଏ ଯେଉଁ ପ୍ରକୃତ ସମ୍ବନ୍ଧରେ ଖୋଜି ବୁଲୁଛେ, ଅନିତ୍ୟ ସମ୍ବନ୍ଧ, ଏ ଶରୀର ଚାଲିଗଲେ ସେ ସମ୍ବନ୍ଧ ଚାଲିଗଲା, କିନ୍ତୁ ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ରହିଛି, ସେ ସମ୍ବନ୍ଧ ହେଉଛି ସବୁବେଳେ ପାଇଁ ନିତ୍ୟ, ସନାତନ, ମମୀମାଂସ ଜୀବ ଲୋକେ ଜୀବଭୂତ ସନାତନ। ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ, ସେଟା ସନାତନ ଭାବେ ରହିଛି, ମା ଯଶୋଦା ସବୁବେଳେ ପାଇଁ ମା ମା ପୁତ୍ରକୁ ସବୁବେଳେ ସ୍ତନ୍ୟପାନ କରୁଛନ୍ତି, ଏଇଭଳି ଭାବରେ କୃଷ୍ଣ ଯେତେ ବଡ଼ ହେଲେ ମଧ୍ୟ ସେହି ପୁତ୍ର ଭାବ ନୁହଁ, ନାହିଁ ବଡ଼ ହେଇଗଲା ଅଲଗା ଭାବ ନା, ଇ ସମ୍ବନ୍ଧ ନିତ୍ୟ ସମ୍ବନ୍ଧ, ଏଇଟା ହେଉଛି ସେଇଟା ନିତ୍ୟ ସମ୍ବନ୍ଧ, ସବୁବେଳେ ପାଇଁ ନିତ୍ୟ। ବଡ଼ ହେଇଗଲା 90 ବର୍ଷ ହେଇଗଲା ଆଉ କ'ଣ ସେ ସ୍ତନ୍ୟପାନ କରିବ, ନା ନା ସେ ସବୁବେଳେ ପାଇଁ ନିତ୍ୟ ସମ୍ବନ୍ଧ, ସେଇଟା ନିତ୍ୟ ସମ୍ବନ୍ଧ, ଏଇଟା ଭଗବାନଙ୍କ ସହିତ ଆମର ନିତ୍ୟ ସମ୍ବନ୍ଧ ରହିଛି। ଏହି ସମ୍ବନ୍ଧ ଜ୍ଞାନ ହେଉଛି ଆରମ୍ଭ ସମ୍ବନ୍ଧ, ସମ୍ବନ୍ଧ ଜ୍ଞାନ ଆସିଗଲେ ଅଭିଧେୟ ଆସିବ, ଭକ୍ତି, ଭକ୍ତି ମାଧ୍ୟମରେ ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେବା, ସମ୍ବନ୍ଧ ଜ୍ଞାନ ଯେତେବେଳେ ପ୍ରାପ୍ତ ହେବା ଭଗବାନଙ୍କ ସହିତ ପ୍ରେମର ଆଦାନ ପ୍ରଦାନ ହେବ, ସେଇଟା ହେଉଛି ଅଭିଧେୟ, ଭକ୍ତି, ଭକ୍ତି ଆରମ୍ଭ ହେବ। ତେଣୁ ଗୋପୀମାନେ ସେଇଭଳି ଭାବରେ ଭଗବାନଙ୍କ ସହିତ ଯେଉଁ କାନ୍ତା ସମ୍ବନ୍ଧରେ ସମ୍ବନ୍ଧିତ ହୋଇକି ରହିଛନ୍ତି, ଏହି ରୂଢ଼ ଭାବ ମହାଭାବ ସ୍ତରକୁ ସେମାନେ ଗଲେଣି, ତେଣୁ ସେହିଭଳି ଭାବରେ ତାଙ୍କର ସବୁକିଛି ତ୍ୟାଗ କରିଦେଇପାରିଲେ, ବହୁତ ସହଜରେ ତ୍ୟାଗ କରିପାରିଲେ, ସର୍ବଧର୍ମାନ ପରିତ୍ୟଜ୍ୟ ଏଇ ଗୋପୀମାନେ ସବୁ ତ୍ୟାଗ କରିଦେଲେ, ଏତେ ସହଜ ନୁହଁ ଏସବୁ ସର୍ବଧର୍ମ ତ୍ୟାଗ କରିବାଟା, ଏତେ ସହଜ ନୁହଁ ସର୍ବଧର୍ମାନ ପରିତ୍ୟଜ୍ୟ। ତେଣୁ ରୂଢ଼ ଭାବ ଏଇ ମହାଭାବ ସ୍ତରରେ ସେମାନେ ଅଛନ୍ତି, ବାଞ୍ଚନ୍ତି ଯଦ୍ ଭବ ବିଓ ମୁନୟ ବୟଞ୍ଚ, ସେ ଭଗବାନଙ୍କ ସହିତ ଏଇଭଳି ଭାବର ଆଦାନ ପ୍ରଦାନ କରିବା ପାଇଁ ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି, ଯେଉଁମାନେ ମୁକ୍ତି କାମନା କରନ୍ତି ବା ଭକ୍ତ ଯେଉଁମାନେ, ସେମାନେ ଚାହାନ୍ତି ଭଗବାନଙ୍କ ସହିତ ଏଇଭଳି ଭାବରେ ଭାବର ଆଦାନ ପ୍ରଦାନ ହେଉ। ବାଞ୍ଚନ୍ତି ଯଦ୍ ଭବ ବିଓ ଭବ ଭୌତିକ ଜଗତକୁ ଭୟ କରିକିରି ଭବ ବିଓ, ସେମାନେ ଚାହାନ୍ତି ଏ ଭୌତିକ ଜଗତରେ ନ ରହିବା ପାଇଁ, ଲୋକମାନେ ଜାଣନ୍ତି ନାହିଁ, ଲୋକମାନେ ଜାଣନ୍ତି ଭୌତିକ ଜଗତରେ ଆନନ୍ଦରେ ସେମାନେ ରହିବା, ସବୁବେଳେ ଚେଷ୍ଟା ଚାଲିଛି ତାଙ୍କ, ବୈଜ୍ଞାନିକମାନେ ରିସର୍ଚ୍ଚ ଚାଲିଛି, କ'ଣ ରିସର୍ଚ୍ଚ ନା ଭୌତିକ ଜଗତରେ କେମିତି ଆନନ୍ଦରେ ରହିବା, ଏଇଭଳି ଭାବରେ ରିସର୍ଚ୍ଚ ଚାଲିଛି, କେହି ଚାହୁଁନାହାନ୍ତି ଏ ଭୌତିକ ଜଗତରେ ଉଦ୍ଧାର ପାଇବା ପାଇଁ, କେହି ଜାଣିନାହାନ୍ତି ଯେ ଭୌତିକ ଜଗତରେ ସେମାନେ ବନ୍ଧେଇ ହେଇକି ରହିଛନ୍ତି ବୋଲି, ତ୍ରିଗୁଣ ଦ୍ୱାରା ବନ୍ଧେଇ ହେଇକି ରହିଛନ୍ତି, ସତ୍ୟ ରଜ ତମେ ଗୁଣା ପ୍ରକୃତି ସମବାଦ ନିବଧ୍ନତି ମହାବାହୋ ଦେହେ ଦେହି ନମ ଅବ୍ୟୟମ, ଏ ତିନି ଗୁଣରେ ସେମାନେ ବନ୍ଧା ହୋଇକି ରହିଛନ୍ତି ସେମାନେ ଜାଣିନାହାନ୍ତି। ସେମାନେ ଭାବୁଛନ୍ତି କେମିତି କ'ଣ କରିକିରି ଭୌତିକ ଜଗତରେ ଆମେ ସୁଖରେ ରହିବା, ସବୁଦିନ ଆନନ୍ଦରେ ରହିବା, ସବୁଦିନ ପାଇ ରହିବା, ଚିରନ୍ତନ ଭାବେ ରହିବା। କିଛି ବର୍ଷ ତଳେ ଯେଉଁ ରହିଛନ୍ତି ଉତ୍ତରପ୍ରଦେଶ ନା କ'ଣ ସେଠି ରହିଛନ୍ତି କି ସେଇଟା ସରକାର ତାଙ୍କ ଲାଗିଥିଲେ, ଯେଉଁ ରହିଛନ୍ତି ବିଶଳକରଣୀ ଖୋଜୁଥିଲେ, ଯେମିତି ହନୁମାନ ଆଣିଥିଲେ ବିଶଳକରଣୀ ଲକ୍ଷ୍ମଣଙ୍କୁ ତାଙ୍କର ଚେତାକୁ ଠିକ୍ କଲେ, ସେହିଭଳି ଭାବରେ ଏ ଯେଉଁ ରହିଛନ୍ତି ସେ ଦେଶ ଉତ୍ତର ଭାରତ ସେ ଯେଉଁ ରହିଛନ୍ତି ସେମାନେ ଖୋଜୁଛନ୍ତି, ରିସର୍ଚ୍ଚ କରୁଛନ୍ତି। ସେ ବିଶଳକରଣଟା ପାଇଗଲେ ଆମେ ଜୀବନରେ ରହିବା, ମରିବା ନାହିଁ, ମୃତ୍ୟୁବରଣ କରିବା ନାହିଁ, ଭୌତିକ ଜଗତରେ ଆନନ୍ଦରେ ରହିବା।
ରିସର୍ଚ୍ଚ ଚାଲିଛି
ଭୌତିକ ଜଗତରେ ଆନନ୍ଦରେ ରହିବା, କାହିଁକି ଦୁଃଖରେ ରହିବା? ଏ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏଇଟାକୁ ଦୂର କରିଦେବା ଭୌତିକ ଜଗତରେ ରହିକରି। ଜନ୍ମ ମୃତ୍ୟୁ ଜରା ବ୍ୟାଧି ପ୍ରଭୁପାଦ ମହାରାଜ କହନ୍ତି, ଇଏ ହେଉଛି ବୈଜ୍ଞାନିକମାନଙ୍କ ପାଇଁ ଚ୍ୟାଲେଞ୍ଜ ଭଗବାନଙ୍କର। ଏତେ ରିସର୍ଚ୍ଚ କରୁଛ, ଏତେ ନୋବେଲ ପ୍ରାଇଜ୍ ପାଇଲଣି, ଗୋଟିଏ ନୋବେଲ ପ୍ରାଇଜ୍ ପାଇଲେ ଏଇଥିରେ ଜନ୍ମଟାକୁ ବନ୍ଦ କରିଦେବ, ବା ମୃତ୍ୟୁକୁ ବନ୍ଦ କରିଦେବ, ବା ଜରା ବାର୍ଦ୍ଧକ୍ୟକୁ ବନ୍ଦ କରିଦେବ, ବା କ'ଣ ରୋଗକୁ ବନ୍ଦ କରିଦେବ। ଗୋଟିକରେ ଯଦି ହେଇଗଲା ତାହେଲେ ହେଇଗଲା। ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୁଃଶାନ୍ତ ଦର୍ଶନମ୍, ଏ ଭଗବାନଙ୍କର ବୈଜ୍ଞାନିକମାନଙ୍କ ପାଇଁ ଚ୍ୟାଲେଞ୍ଜ। ତେଣୁ ଭବଭିଓ ସମସ୍ତେ ଯେଉଁମାନେ ବିଦ୍ୱାନ ବ୍ୟକ୍ତି, ପ୍ରକୃତ ବିଦ୍ୱାନ ଯେଉଁମାନେ, ସେମାନେ ଜାଣନ୍ତି ଭୌତିକ ଜଗତ ଆନନ୍ଦର ସ୍ଥାନ ନୁହଁ। ଆମର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେ କଥା କହିଲେ, ଦିସ୍ ପ୍ଲେସ୍ ଇଜ୍ ନଟ୍ ଏ ଫିଟ୍ ପ୍ଲେସ୍ ଫର୍ ଏନି ଜେଣ୍ଟଲମ୍ୟାନ୍ ଟୁ ଲିଭ୍, କୌଣସି ଭଦ୍ର ବ୍ୟକ୍ତିରେ ରହିବା ସ୍ଥାନ ନୁହଁ। ଆମର ଶ୍ରୀ ଶ୍ରୀମଦ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ ମଧ୍ୟ ଯେତେବେଳେ ଯେଉଁ ଜନ୍ମାଷ୍ଟମୀ ତିଥିରେ ଯେଉଁ ବମ୍ ବିସ୍ଫୋଟ ହେଲା ମଣିପୁରରେ, ସେତେବେଳେ ସେ ଏଇ କଥା ଚିନ୍ତା କଲେ, ତେଣୁ ଏ ଭୌତିକ ଜଗତକୁ ତ୍ୟାଗ କରି ପଳେଇଗଲେ ସିଏ, ଏଇ ଭାବଟା ତାଙ୍କର ଆସିଲା। ତେଣୁ ସମସ୍ତେ ମୁନିମାନେ ସେମାନେ ଚାହାନ୍ତି ଏ କେମିତି ଭୌତିକ ଜଗତରୁ ଉଦ୍ଧାର ହେବେ, ଆଉ ଭକ୍ତମାନେ ସେମାନେ ଚାହାନ୍ତି ଭଗବାନଙ୍କ ସହିତ ସଙ୍ଗ କରିବେ। ତେଣୁ ଏ ଭଗବାନଙ୍କ ସଙ୍ଗ କରିବାକୁ ପ୍ରାର୍ଥନା କରନ୍ତି, ବାଞ୍ଛନ୍ତି, କିନ୍ତୁ ପ୍ରାପ୍ତ ହୋଇପାରନ୍ତି ନାହିଁ। କିନ୍ତୁ ଗୋପୀମାନେ ଭଗବାନଙ୍କ କେତେ ଅନ୍ତରଙ୍ଗ ସଙ୍ଗ ପ୍ରାପ୍ତ ନ ହୋଇଛନ୍ତି, କେତେ ରାସଲୀଳା ଇତ୍ୟାଦି ସବୁ ବର୍ଣ୍ଣନା କରାଯାଇଛି, ସେ ଗୋପୀମାନେ ସବୁ କହୁଛନ୍ତି ସେ କଥା, ତାଙ୍କୁ ଅନନୁଭୂତ ଏଭଳି ଭାବରେ ଅନୁଭୂତି ନଥିଲା ଉଦ୍ଧବଙ୍କର। ଉଦ୍ଧବ ବହୁତ ସ୍ୱର୍ଗକୁ ଯାଇଛନ୍ତି, ସବୁ ସ୍ଥାନକୁ ଯାଇଛନ୍ତି, ସ୍ୱର୍ଗରେ ଯାଇ ପାଠ ପଢ଼ିକି ଆସିଛନ୍ତି, ଦେବତାମାନଙ୍କ ସହିତ ସଙ୍ଗ କରିଛନ୍ତି, ତାଙ୍କ କ୍ଲାସମେଟ୍ ହେଉଛନ୍ତି ଦେବତାମାନେ, ବିଭିନ୍ନ ଦେବତାମାନେ ଯେଉଁ ଅଛନ୍ତି ତାଙ୍କର କ୍ଲାସମେଟ୍ ଥିଲେ, ସମସ୍ତେ ପଢ଼ୁଥିଲେ କାହା ପାଖରେ, ବୃହସ୍ପତିଙ୍କ ପାଖରେ ସବୁ ପଢ଼ୁଥିଲେ, ସଂସ୍କୃତ ପଢ଼ୁଥିଲେ, ସବୁ ପାଠ ପଢ଼ିଛନ୍ତି। ତେଣୁ ସେଠି ଦେବତାମାନେ ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି, ସେମାନେ ସତ୍ୟଗୁଣର ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି, ତାଙ୍କର ସଙ୍ଗ କରିଛନ୍ତି ସେ ଉଦ୍ଧବ। କିନ୍ତୁ ଏଭଳି ଭଗବାନଙ୍କର ଭକ୍ତି କେଉଁଠି ଦେଖିନଥିଲେ? ମଥୁରାରେ ବହୁତ ଅଛନ୍ତି ଭଗବାନଙ୍କର ଭକ୍ତ ସବୁ ଅଛନ୍ତି, ବସୁଦେବ ଦେବକୀ ଇତ୍ୟାଦି ସବୁ ବହୁତ ଅଛନ୍ତି, ଯାଦବମାନେ ଅଛନ୍ତି, ସବୁ ଅଛନ୍ତି ମଥୁରାରେ। ଉଦ୍ଧବ ମଧ୍ୟ ସେ ମଥୁରାର ବାସୀ, ସେ ମଥୁରାବାସୀ ସେ ଆଜି ଆସିଛନ୍ତି, ବୃନ୍ଦାବନ ବାସୀ ହେଲେ ମଥୁରାବାସ କରିଥିଲେ, ସେ ସମସ୍ତଙ୍କ ସଙ୍ଗ କରିଛନ୍ତି। କିନ୍ତୁ ଭଗବାନଙ୍କ ପ୍ରତି ଯେଉଁ ଏଭଳି ରୂଢ଼ ଭାବ, ଏଇଟାକୁ ଦେଖିନଥିଲେ, ଏଇଟାକୁ ଦେଖିଲେ, ତେଣୁ ନିଜକୁ ଧନ୍ୟ ମନେ କରୁଛନ୍ତି, କୃଷ୍ଣଙ୍କର ଏ କୃପା ବୋଲି ଭାବୁଛନ୍ତି, ମୋତେ ଯେଉଁ ପଠେଇଲେ ଏ ତାଙ୍କ କୃପା, ଏବଂ ଆମର ମଧ୍ୟ ଆମ ପ୍ରତି ଭଗବାନ କୃପା, ଆମେ ଏସବୁ ଆଲୋଚନା କଲେ, ଏସବୁ ଶୁଣିଲେ, କଥା କହିଲେ, ଏସବୁ କଥା ହେଲା, ଏଇଟା ମଧ୍ୟ ଆମ ପ୍ରତି କୃପା। ଉଦ୍ଧବଙ୍କ ପ୍ରତି କୃପା ହେଲା, ଉଦ୍ଧବଙ୍କ ମାଧ୍ୟମରେ ଆମ ପ୍ରତି ମଧ୍ୟ କୃପା ହୋଇଗଲା, ଆମେ ଏଇଟା ସବୁ ଶୁଣିଲେ। ଏଇ ପାଞ୍ଚଟି ଶ୍ଳୋକ ବହୁତ ଗୁରୁତ୍ୱପୂର୍ଣ୍ଣ, ମୁଁ ସତରେ ପଳେଇଯିବି ତ ସେଥିପାଇଁ କହିଦେଇକି ପଳେଇବି ଭାବୁଛି, ଆଜି ପ୍ରଥମ ଶ୍ଳୋକଟି କହିଦେଲି, ଆଉ ମୋର ଆଉ ଚାରି ଦିନ ରହିଲା, ମୁଁ ସତରେ ଯିବି, ତେଣୁ ପାଞ୍ଚଟି ଶ୍ଳୋକ କହିବା ଅନ୍ତତଃ ପକ୍ଷେ। ଏଇଟା ହେଉଛି ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଭାଗବତମରେ, ଏ 47 ଅଧ୍ୟାୟରେ ପାଞ୍ଚଟି ଶ୍ଳୋକ। ତେଣୁ ଏହିଭଳି ଭାବରେ ବ୍ରହ୍ମା ପଦ ହେଲେ ମଧ୍ୟ, ବ୍ରହ୍ମା ଲୋକ ପାଇଲେ ମଧ୍ୟ ଯଦି ଭଗବାନ କଥାରେ ଆଗ୍ରହ ଆସୁନାହିଁ, ରସ ପାନ କରୁନାହାନ୍ତି, ତାହେଲେ ସେଇଟା ମଧ୍ୟ ନିରର୍ଥ, ବିଫଳ ହୋଇଗଲା। ତେଣୁ ଏହିଭଳି ଭାବରେ ଆମର ସମାପ୍ତ ହୋଇଗଲା, ଆମର କଥା କେଉଁଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅମ୍ବେଦକର ଭକ୍ତ କି ଜୟ ଗୌର ପ୍ରମାନନ୍ଦେ।